नमो भगवते वासुदेवाय। श्रीमद भगवद गीतार प्रथम अध्याय आम श्रवण करुछे। धृतराष्ट्रंग प्रश्नर तार उत्तर को दौछंदी संजय। धृतराष्ट्र जो प्रश्न करथिले कि बड़ी कुरुक्षेत्र भूमिरे मोर पुत्रगण एवं पांडव पुत्रगण उपस्थित हेला परे कौन कले कौन करिबा अर्थ तांकर संदेह एटा से संदेह को विमोचन करिया पई संजय भगवान को कृपारु एवं व्यासदेव को कृपारु त्रैकालिक ज्ञान प्राप्त होइथिले। से समय रे से जानी पारुथिले विजय पांडव मानकर हबो। धृतराष्ट्र जो ভাবুছন্তি যে তাঙ্কর পুত্রঙ্কর কিছু পরিবর্তন হব ধর্মক্ষেত্র সংস্পর্শে আসিকি এটা সম্ভব নহে। স্বভাব যে যে ব্যক্তির যেভাবে সংস্কার তার প্রাক্তন পূর্বর কর্মফল প্রাক্তন কর্মফল হিসাবে সেটা বহুত বলবান। জনে কেবল ভগবানঙ্কর কৃপা সাধুগুরুঙ্কর কৃপা প্রাপ্ত হলে হি তার স্বভাব বদলিব, নহলে স্বভাবটা সকলে কর্মফলটা তো বহুত ব্রহ্মপাঠ আরম্ভ করে কীট পর্যন্ত সমস্ত কর্মফলের বন্ধা। কেবল ভক্তি যুগরে আমার শরণাগত হিসাবে কর্মফলটা যাব। আমি যদি 30% শরণাগত হলে তাহলে 30% আমার কর্মফল ক্ষয় হব। শরণাগত হিসাবে আমার সুরক্ষা বা আমার প্রোটেকশন মিলে। আমি যেতিক পরসেন্ট সরেন্ডর হবা ভগবান আমি সেতিক পরসেন্ট প্রোটেকশন দেব সুরক্ষা দেব আর কর্মফল বি সেতিক ক্ষয় হব। দুর্যোধনের কিছু পরিবর্তন হলানি, বরং তার যে কুটিল স্বভাব এভাবে এক ধর্মক্ষেত্রের ঘড়িসন্ধি মুহূর্তে যেটি ভগবান অনেক গুরুজন মানে উপস্থিত অনেক সেটি বুদ্ধিমান সহিত বিনম্র হয়েকি কার্য সাধন কলে বরং কিছু ফল পাই যেকোন প্রকার কার্য সাধন করা হলে বিনম্রতা দরকার। ওড়িয়ার গোটে কথা আছে মুন্ড গুঞ্জি দিয়ে কামটা করা পড়ে। আমি গোটে কিছু কাম করা হলে যেত বড় লোকটে হলে গোটে বড় অফিসর হলে সে কম করব, তার গোটে বহু বড় কোম্পানি আছে, লেবর মানে স্ট্রাইক করেদেলে তা কোম্পানি বন্ধ হয়ে যাবে। এসব কথা যে এত বড় স্থিতিরে থাক তার কিছু কার্য সাধন করিবার অছি মানে তাকে নম্র হওয়া পড়ব। মুন্ড টেকলে কাম হব না, মুন্ড টেকলা মানে মুন্ড বাজিব। জগৎ কেমনি ভগবান তৈরি করছেন এ জগৎ না, জগতের সমস্ত দেবতা দেবলোকের বিষয় সে চৈতন্য মহাপ্রভু কে তৃণানন্দ বিশ্বজয় ছোট হওয়াটা কষ্ট কিন্তু ছোট হলে কিছু অসুবিধা নাই। যেতে যেটা যে হালকা হয়ে যায় সে উপরক উঠে, যে হালকা হয়ে যাবে তোলাটা তোলাটা কোণ হব তোলাটা হালকা বলে পবন টিকে দিলে সে উপরে উঠি পড়ুছে। গোটে বালিটা সে বহুত ছোট সূক্ষ্ম কিন্তু সে ওজন নুহে বলি এ সরি ওজন বলি সে তলকু যাচ্ছে। সেবেলে যে যেতে ছোট হয়ে পারে সে উপরক উঠি পার, সে ব্রহ্মাণ্ড ভেদ করিপার। গুরুদেব সি লন্ডন গোটে ইংলিশ গোটে ভিডিও সে কথা কুচ, তুমি যেত ছোট হয়ে যাব তুমি ব্রহ্মাণ্ড ভেদ করে যাইপার। যেত তুমি বেশি অহংকারী হব প্রাউড নেচর তোমার বড়ি যাব এত বড় লোক এমনি জাঁচি তুমি সেত তোলক যাব প্রাউড যেটা কোণ কে গর্ব যে ভাবনাটা এটা তুমি নিচুক নব আর তৃণাদবী যে ভাবনাটা এটা তুমি উপরক নব এই ব্রহ্মাণ্ড ভেদ করে নিয়ে যাব। কার্য সাধন করিবার অছি মানে কিছু আমাকে আমার বি কার্য সাধন না, আমি ভক্তিরে কোণ করছে ভগবান পাখে কিছু পাইয়া আসছি ভিক্ষুক না বেশটা আমার সে গ্রহী হো ত্যাগী হো গোটে ভিক্ষুক বেশ না সে দাস হয়েছেন দাস মানে ভগবান পাখে কিছু পাইবার আশা আমার অছি মুন্ড গুঞ্জি কাম করিয়া পড়ে নম্র হওয়া পড়ে। নম্রতা এভাবে এক সাধারণ সব কামরে লাগে, সরলতা, নম্রতা, নিষ্কপটতা, এ তো স্বাভাবিক জিনিস। তেমন তাঁর এই যে 9টি শ্লোকরে সঞ্জয় দেখে দিয়ে চাহিদা যে তোমার তোমার যে পুত্র আশা করুলে যে তোমার পুত্রঙ্কর কিছু পরিবর্তন হব, কিছু পরিবর্তন হয়নি, বরং যে যে বচন সে পূর্ব প্রয়োগ করুনলে ধর্মক্ষেত্রে সেই বচন প্রয়োগ করছেন। দ্রোণাচার্য কোচন না, দ্রোণাচার্য দোষ দেখে দেলে পুরো তা দোষ দেখে দেলে না, তুমি কত বড় ভুল কাম কল, তোমার শিষ্যক জ্ঞান দিয়ে দেল, পুরো তাপরে কোথায় না তুমি দ্বিজোত্তম, আপনার ভরসার আপনার মানে বহুত বড় বড় লোক, আপনার ভগবান ভীষ্মশ্চ কর্ণশ্চ, ভগবান ভীষ্মশ্চ কর্ণশ্চ কৃপশ্চ সমিন্তি জয় অশ্বত্থমা বিকর্ণশ্চ সৌমদত্ত তথে বর্তমান, এমান না কে কি অন্য যোগ হব সুরা মদর্থে ত্যক্ত যে মানে তাঁর নাটা আগে নিলে যদি আপন মান সহযোগ ন পায়ে অন্য মানে মো পাখে অনেক স্বভাব পরিবর্তন হবে, গোটে ওড়িয়ার কুহযায় না স্বভাব নৈব উচ্যতে যদি উচ্যতে সনেই সনেই সনে সনে মানে ধীরে ধীরে, এম ধীরে ধীরে এমতি হয়ে যায়নি, সনে সনে এমতি হবনি, নৈব উচ্যতে এ নীতিকার মানে এটা লিখেছে স্বভাব নৈব উচ্যতে যদি উচ্যতে সনেই সনেই, এমতি কেবে আমি আশা করবে না তো স্বভাবটা সে আজ ভক্ত হল পটকিনি কাল তার সবকিছু পরিবর্তন হয়ে যাবে না, তার কর্মফল হিসাবে তার স্বভাব হয়েছে না, সেটা রহব কন্টিনিউ করব, যদি মুচ্যতে যদি বি কেবে সে যাব সনেই সনেই ধীরে ধীরে, অকস্মাৎ যে পরিবর্তন আসে সেটা গোটে মহৎ কৃপা, ভগবান কৃপা, চিৎশক্তি তার আবির্ভাব হয়ে তাঙ্কর প্রাদুর্ভূত হয়ে তার ইন্দ্রিয় তাদাত্মিকা শক্তি দ্বারা চিন্ময় শক্তি দ্বারা প্রভাবিত করিবার তার গোটে হঠাৎ চেঞ্জ যাকে দেখি গোটে আক্সিডেন্টাল যা কুয়া যায় আকস্মিক ভাবে তার গোটে পরিবর্তন আসবে, নহলে স্বভাবটা বহুত বলবান, পুত্র যে স্বভাব কিছু বদলেনি সেটা দেখিয়া পাই চাহান্তি, অন্যেশ্চ বহব সুরা মদার্থে তেক্ত দেহি, হ্যাঁ জীবিকা নানা শাস্ত্র, হ্যাঁ নানা শাস্ত্র প্রহরণ সর্বে যুদ্ধ বিশারদা, মানে তা গুরুদেব ইন্ডাইরেক্টলি কুচেন কপটি লোক তো নানা যুদ্ধ বিশারদা অন্যেচ বহব সুরা, তা গুরু না আগে নিয়ে না আপনার যদি বি আপনার ভীষ্ম দুইজন যদি আপনার কোহল করতে বি অন্যেচ বহব সুরা, অন্য মানে কি অনেক বহুত বীর অনেক মদর্থ দেখতে দিয়ে কাম মো পাই সে জীবন দেওয়া প্রস্তুত অনেক, আপনার তো নিউট্রাল না আপনার তো এমনি উদাসীন রোচান নিউট্রাল রহলা ভাড়া জনা পড়ুচার, মো পক্ষে যুদ্ধ করবে কিন্তু স্নেহ রয়েছে পাণ্ডব মান প্রতি, কিন্তু অন্যেচ বহব সুরা মদর্থে দেখতে দিয়ে কাম অন্য মানুষ তাঁর গুরু পার্থক্য করেদেলে, সে প্রথম বলদেব দেব লিখিছেন অল্পাক্ষরম গম্ভীরার্থম, সে অল্প কথা কুমার বহুত গম্ভীর কথা কুচ, সরল লোক কোণ সে সব কথা খোলিকি কেদেবে আবিল কপটিয়া লোক কোণ করিয়ে সে যজ্ঞ কথাবার্তা করিয়ে ওড়িয়ার কুহ যজ্ঞ রক্ষি কথাবার্তা কর, আরে সে সরল লোক সে যজ্ঞ রক্ষি কিছু কথাবার্তা করিপার, সে সব কেদ খোলি কেদ আতুর লোক সে রিজর্ভ পর্সন না, সে দশ পদক বিচার করে পদে ছাড়ব যে মোর কিছু অসুবিধা হবে, কিন্তু সেমানে হি অসুবিধার পড়তে, সেমানে অসুবিধার পড়ত, সে বহু চতুর, অন্যেচ বহব সুরা মদর্থে ত্যক্ত দেহি কাম জীবিকাম, মনে রখ ত্যক্ত জীবিতাহা নানা শস্ত্র প্রহারণা, আপনার ভাবত যে আপনার কেবল অস্ত্রশস্ত্র অন্যমানে বি অছন্তি যে মানে বহুত মো মদর্থে এটা হচ্ছে সবচেয়ে ইম্পর্টেন্ট, মু জানিপারুনি আপন মো পাই যুদ্ধ করিবে কি নাহি ঠিক সে উদাসীন রই পারান্তি, কিন্তু মদর্থে ত্যক্তে জীবিকা মো পাই দেহ ত্যাগ করিয়া পাই বহুত লোক অছন্তি, তাহলে আপন যদি নিরপেক্ষ রহন্তি উদাসীন রহন্তি তথাপি মোর যুদ্ধরে বিজয় হব, কিন্তু ভয় করুছি কিন্তু কথা এমনি কুচি পলিটিক্স না এটা রাজনীতিটা ବଳଦେବ ଦେବସେନ ଲେଖିଲେ ଇୟମ୍ ଚ ତେଷାମ୍ ସର୍ବେଷାମ୍ ମୟି ସ୍ନେହାତି 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 ରେକାତ୍ ସୂର୍ୟାତି ସୂର୍ଯ୍ୟାତି ରେକାତ୍ ଯୁଦ୍ଧ ପାଣ୍ଡିତ୍ୟା ଚ ମଦ ବିଜୟେବ ଇତ୍ୟା ଇତି ଦ୍ୟୁତତେ। ଏଥିରୁ ଜଣାପଡ଼ୁଛି ମୋ ସ୍ନେହରେ ବହୁତ ବଡ଼ ବଡ଼ ଯୁଦ୍ଧରେ ପ୍ରବୀଣ ଜ୍ଞାନରେ ଯେଉଁମାନେ ପାଣ୍ଡିତ୍ୟ ଅଛି ମୋ ସ୍ନେହରେ। ଆଉ ପ୍ରକୃତରେ କପଟି ଲୋକମାନଙ୍କର ସ୍ନେହ ତାକୁ ଧରିବ ବୋଲି ତାଙ୍କର ସେତେବେଳେ ମିଶିବେ ସେ ଏମିତି କପଟରେ ମିଶିବେ ମିଠା ପିଠା ଧରିକି ଯାଇ ତୁମ ପାଖରେ ପହଞ୍ଚିବେ ତୁମେ ଜାଣିପାରିବନି ଏ ଲୋକଟା କ'ଣ କହିବେ ଇଏ ହେଉଛି ମୋ ଲୋକଟା ନିଜର କପଡ଼ି ଲୋକ ଗୋଟେ କ୍ଷଣରେ ନିଜର କରିଦେବେ ଗୋଟେ କ୍ଷଣ ନିଜର କରିଦେବେ ଧୃତ ସେମାନେ ଆଉ ଖଳ ସେମାନେ ଆଉ ଛାଇବ ମୈତ୍ରୀ ଖଳ ସଂଯୋଜନା ଏ ଛାୟା ସହିତ ମୈତ୍ରୀ ଆଉ ଖଳଙ୍କର ସଜ୍ଜନଙ୍କର ସଜ୍ଜନଙ୍କର ମୈତ୍ରୀ ସରି ଖଳଙ୍କର ତାଙ୍କର ମୈତ୍ର ତାକୁ ଗୋଟେ ଛାୟା ସହିତ ତୁଳନା କରାହେଇଛି। ଦିନର୍ଷ୍ୟ ପରାବ୍ଧ ଆରମ୍ଭରେ ଯୋଉ ଖରା ହଉଛି ସୂର୍ଯ୍ୟ ଯୋଉ ଉଦୟ ହଉଛନ୍ତି ଯୋଉ ଖରାଟା ସୂର୍ଯ୍ୟ ଉଦୟ ହେବେ ତାହେଲେ ତୁମେ ସୂର୍ଯ୍ୟର ପାଖରେ ଠିଆ ହବ କଣ ହବ ଛାଇଟା କେମିତି ଛାଇ ଦେଖିଛ ନା ନାଇଁ ତୋତେ ମନ ନାହିଁ କିଛି ଆଉ ଛୋଟ ପିଲାବେଳେ ସବୁ ଦୌଡ଼ନ୍ତି ଛୋଟ ପିଲାବେଳେ ଏଇ ଯୋଉ ଶୀତ ଦିନିଆ ଶୀତ ଶୀତ ଧାନ ଫାନ ସବୁ କଟା ହେଇଥାଏ ଆଉ ସବୁ ଗୋବର ଫୋବର ଖଳାରେ ଲିପାହିତ ଲୋକ ଛୁଆଟବେଳେ ସବୁ ଛାଇକି ଦେଖି ଦୌଡ଼ନ୍ତି ମୋ ଛାଇଟା ଦେଖ କେତେ ବଡ଼ ସକାଳୁ ସକାଳୁ ଛାଇଟା ବି ସକାଳ ଛଅଟା ବଡ଼ ନା ପ୍ରାରମ୍ଭର ସେ ହେଉଛି ବଡ଼ କିନ୍ତୁ ବାରଟା ବେଳକୁ ପୁରା ମୁଣ୍ଡ ପୁରା ଛାଇ ପଡ଼ିବନି ତମ ଛାଇ ତମ ମୁଣ୍ଡ ଉପରେ ରହିବ। ଖଳ ଲୋକର ଭଲ ପାଇବାଟା କପଟି ଲୋକର ଯୋଉ ଭଲ ପାଇବାଟା ପ୍ରଥମଟା ବହୁତ ବଡ଼ ପ୍ରଥମ ଚିନ୍ତା କିଏ ଭାବିଲେ ଆସୁଛ କି କେଉଁଠି ତୁମର ଘର କ'ଣ ନା ତୁମେ ସଂଗ୍ରାମ ଡେଟର ଇଏ ଆସିବ ତା ମିଠା ପିଠା ଧରିକି ଦୌଡ଼ିବ ତୁମ ଘରକୁ ଆଉ ତାପରେ ତୁମେ ତ ମୁଣ୍ଡ ଗୋଲ ଗୋଲ ହେଇଯିବ କହିବ ଇଏ ଲୋକଟା ବଢିଆ ଲୋକଟା ଆଉ ଖଳ ଲୋକଟା ନା ଖଳ ଲୋକ ଆଗେ ବଢେଇଦେବ ସାଙ୍ଗେ ସାଙ୍ଗେ ସବୁ ଜିନିଷ ତା ମୈତ୍ରିତା କାହିଁ ସେ ସ୍ୱାର୍ଥ ପାଇଁ କିଛି ଗୋଟେ କରୁଛି ସେ ବଢେଇଦେବ ତାପରେ କମି 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 ଜିରୋ ହେଇଯିବ। ଆଉ ଦ୍ୱିତୀୟ ଖଳ ସଜ୍ଜନର କଣ ସଜ୍ଜନର ଓଲଟା ସଜ୍ଜନର ପରାବ୍ଧଟା ଦିନର ପରା ଦ୍ୱିତୀୟ ଯୋଉ ପ୍ରହରଟା କୋଉଟା ବାରଟା ପରେ ବାରଟା ପରେ ଛାଇଟା କଣ ପଡ଼ିବ ଧୀରେ 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 ବଢିବ। ସଜ୍ଜନ ଲୋକମାନେ ସେ ଧୀରେ ଧୀରେ ଜଣଙ୍କୁ ଭଲ ପାଆନ୍ତି ସେଥିପାଇଁ ସଜ୍ଜନ ଲୋକମାନଙ୍କର ପ୍ରୀତିଟା ଏତେ ଶୀଘ୍ର ହବନି ସେ ଆଗେ ମାପି ଚୁପି ଗୋଟେ ଲୋକକୁ ଭଲ ପାଆନ୍ତି ତାର ଭଲ ପାଇବେ ତ ଜୀବନ ସାରା ତାଙ୍କୁ ନିଜର କରି ରଖିବେ ସେ ଆଗେ ତାଙ୍କୁ ଆଉ କେବେ ଛାଡ଼ନ୍ତିନି ସେ ବହୁତ ଜଜ୍ କରିବେ ଧୀରେ 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 ଜଣେ ଭଲ ପାଇବେ ମାନେ ତାଙ୍କୁ ରଖିଲେ ସବୁବେଳେ। ମୈତ୍ରୀ ଆମର ଓଡ଼ିଆ ଓଡ଼ିଆରେ ନଥିଲା କ'ଣ ଥିଲା ତାକୁ ସଂଗାତ ମୋ ସଂଗାତ କୁଆଡ଼େ ସଂଗାତ କୁହନ୍ତି କେଉଁଠି ମୈତ୍ରୀ କୁହନ୍ତି ସେ ଏମିତି ସଂଗାତ ଗୋଟେ ଦିନ ବସିଯାନ୍ତି ନା କ'ଣ ସଂଗାତ କେବେ ବସନ୍ତି ଛୁଆଟି ବେଳେ ସାଙ୍ଗ ଥିବେ ବାହା ଛୁରା ହେଲା ପରେ ପିଲା ଛୁଆ ହେଲା ପରେ ତାପରେ ତାଙ୍କର ସଂଗାତ ସେ ଛୁଆଟି ବେଳେ ସେଟା ଥିବ ରିଲେସନସିପଟା ସେତେବେଳେ ତାଙ୍କର ସଂଗାତରେ ଏମିତି ନାହିଁ ଏମିତି ଗୋଟେ ଫୁଟବଲ ଖେଳିବା କୁଆଡ଼େ ବୁଲିବା ସେତେବେଳେ ଯାହା ସବୁ କୁଆଡ଼େ ଯିବେ ସାଙ୍ଗରେ ଯିବେ ସବୁବେଳେ ସଂଗାତ ବସିଛି ସଂଗାତ ବସନ୍ତା ତାଙ୍କର ଜ୍ଞାନ ଆସିବ ବାହା ଛୁରା ହେଇଯିବେ ସେଇଠୁ ତାଙ୍କର ସବୁ ଯୋଉ ନିର୍ମାଲ୍ୟ ଦିଅନ୍ତି ଜାଣିଛ ନା ନାହିଁ ନିର୍ମାଲ୍ୟ ଦେଇକି ଠାକୁରଙ୍କ ପାଖରେ ସଂଗାତ ବସି ସମ୍ପର୍କଟା ଥିବ ବହୁତ ଦିନରୁ ଆମ ସଂଗାତ ସିଏ ଆଉ ଆଜିକାଲି ସଂଗାତ ଫଙ୍ଗାତ କିଛି ଅଛି କୁଆଡ଼େ କିଛି ନାହିଁ ଏଗୁଡ଼ା ବେକାର ସବୁ ଉଡ଼ିଗଲାଣି ସଂସ୍କୃତି ଆମର କିଛି ନାହିଁ ସଂଗାତ କ'ଣ ଖଳ ସ୍ୱଭାବର ଲୋକ ଏମାନେ ଆଜିକାଲି ସବୁ ଖଳ ପ୍ରାୟ ଖଳ ସ୍ୱଭାବ ସରଳ ଲୋକ ପାଇବା ଜଗତରେ ବହୁତ କଷ୍ଟ ତ ଏଇଟା କାହା ପାଇଁ ଆଗକୁ ଦୋଷ ବି କାହାକୁ ଦେଇ ହବନି ଘୃଣା ବି କରିହବନି କାରଣ ସେ ସଂସ୍କାର ତ ସମାଜଟା ତିଆରି ହେଇଗଲାଣି କାହାକୁ ଦୋଷ ଦେବ କାହାକୁ ତୁମେ ଦୋଷ ଦେବ ଏତେ କିଛି କହିହବନି କେତେ ସରଳ ଲୋକମାନେ ସବୁ ସବୁ ଗାଁର ମାନେ ସବୁ ଥିଲେ ଆମେ ସବୁ ଦେଖିଛୁ ପିଲାମାନେ ବି ସବୁ ଆମର ସାଙ୍ଗ ପିଲାମାନେ ଥିଲେ ତାଙ୍କର ବାପା ମା ମାନେ ବହୁତ ସରଳ ସରଳ ଲୋକ ସବୁ ଥିଲେ ଏତେ ସରଳ ସେମାନଙ୍କର ଜୀବନଧାରା ସେମାନେ କିଛି ଜାଣିପାରନ୍ତି ତାଙ୍କର ଏଇ ଛୁଆମାନେ ପାଠ ପଢ଼ିଲେ ବର୍ତ୍ତମାନ ଯୋଉ ବର୍ତ୍ତମାନ ପୁଅ କଲେଜରେ ପଢ଼ୁ କି PhD କରୁ କି ସେ ସାଇଣ୍ଟିଷ୍ଟ ହଉ ସେ ଆସିକି ମାଆକୁ ବୁଦ୍ଧିକି ଶିଖେଇ ପାରିବନି ମାଆର ବି ବର୍ତ୍ତମାନ ବୁଦ୍ଧି ହେଇଗଲାଣି ମା ପାଠ ନ ପଢ଼ୁ ବରଂ ସେ ତାକୁ ପାଠ କହିଦେଉଛି ଦ୍ୱିପଦ କହିଦେଉଛି ଆଗରୁ ଛୁଆମାନେ ପ୍ରଥମ ପଞ୍ଚମ ଷଷ୍ଠ ପଢ଼ିଦେଲେ ମା ତମେ ଡରନ୍ତି, ସିଏ ତ ସରଳ ଲୋକ ନା, ମୋ ପୁଅ ଇଂଲିଶ ପଢ଼ିଲାଣି, ଏ ପାଠ ପଢ଼ ପାଠ ପଢ଼ ମନ ଦେଇ ପାଠ ପଢ଼, ସେ ଦୁଇପଦ କହିଦେଲେ ଚୁପ୍ ବସିବ, କହେ ମା ମୁଁ ପାଠ ପଢ଼ୁ ତୁ ରହ ଚୁପ୍ କିଣି, ହଁ ତୁ ପାଠ ପଢ଼ ପାଠ ପଢ଼, ମୁଁ ଆଉ କହିବିନି କିଛି। ସେ ଏତେ ସରଳ ଥିଲେ, ସେ ସବୁ ଡରୁଥିଲେ, ତାଙ୍କ ଗୋଟେ ସ୍ୱାଭାବିକ ସରଳତା ଥିଲା। ମୋ ପାଠ ମୁଁ ତ ଦୁଇ ଅକ୍ଷର ପଢ଼ିନି, ମୋ ଛୁଆ ପାଠ ପଢ଼ୁଛି ଆଉ, ବର୍ତ୍ତମାନ ଏମିତି ଗୋଟେ କୌଣସି ମା ଏମିତି ସରଳ ନାହିଁ, ସେ କିଛି କେୟାର କରୁନି। କାରଣ ଗୋଟେ ବେଷ୍ଟଟା କଳି, ଏଟା କଳିର ଯୁଗ ନା, କଳିର ପ୍ରତି ମୁଁ ତ ମାର୍କ କରିକି ଦେଖୁଛି। ଏଇ ବାବାଜୀ ହେଇଗଲା ପରେ ତ ଆମର ବେଶୀ ଯାହା ଗୋଟେ ଭଗବାନ ଦୟାରୁ ଆମ ସବୁ ବୁଦ୍ଧି ଗୁଡାକ ଜାଣିପାରୁଛୁ, ପ୍ରତି ବର୍ଷ ଦୁଇ ବର୍ଷ ଭିତରେ ତୁମେ ଦେଖିବ ଗୋଟେ ବିରାଟ ବଡ଼ ଗ୍ୟାପ୍ ଚାଲିଆସୁଛି ଜେନେରେସନରେ। ଦୁଇ ବର୍ଷ ଭିତରେ ବର୍ତ୍ତମାନ ହେଇଯାଉଛି, ଆଗରୁ ପାଞ୍ଚ ବର୍ଷ ସାତ ବର୍ଷ ଲାଗୁଥିଲା, ବର୍ତ୍ତମାନ ବର୍ଷେ ଦୁଇ ବର୍ଷ ଭିତରେ ଦେଖ କେତେ କେତେ ଚେଞ୍ଜେସ୍ ଆସିଯାଉଛି, ସାଙ୍ଗେ ସାଙ୍ଗେ ସ୍ୱଭାବ ସବୁ ବଦଳି ଯାଉଛି ସମାଜରେ ସବୁ। ଖଳ ଲୋକ ଗୁଡାକର ଏ ଯୋଗୁ ଦେଲେ ତାଙ୍କର ଭଲ ପାଇବାଟା ପ୍ରଥମର ବହୁତ ବଡ଼, କିନ୍ତୁ ଶେଷରେ ଜିରୋ। ସାଧୁମାନେ କ'ଣ କରନ୍ତି ନା, ଭଲ ପାଇବେ ବହୁତ ମାପିଛୁପି, ଆଉ ଯାହାକୁ ଭଲ ପାଇଦେବେ ତାକୁ ଜୀବନ ସାରା ତାକୁ ଗ୍ରହଣ କରିକି ରଖି। ନା ଇଏ ତ ଖଳ ଲୋକଟା ନା, ୟାର କଥାଟା ସେମିତିକା ମଦ ଅନ୍ୟ ବହବ ସୁରା ମଦର୍ଥେ ତେତ ଜୀବିକା ନାନା ଶସ୍ତ୍ର ପ୍ରହାରଣ ସର୍ବେ ୟୁଦ୍ଧ ବିଶାରଦା। ମାନେ ଗୁରୁଦେବଙ୍କୁ ଚ୍ୟାଲେଞ୍ଜ କଲା ଭଳିଆ କଥା କହୁଛି, ସର୍ବେ ୟୁଦ୍ଧ ବିଶାରଦ, ଆପଣ ଯେ କେବଳ ଯୁଦ୍ଧ ବିଶାରଦ ତା ନୁହେଁ, ସର୍ବେ ୟୁଦ୍ଧ ଅନ୍ୟ ଯେଉଁମାନେ ସବୁ ରହିଛନ୍ତି ଆପଣଙ୍କୁ ଛାଡ଼ିକି ଚରେ, ଆଉ ଯେଉଁମାନେ ରହିଲେ ପ୍ରଭୁବାସମାନଙ୍କ ନାଁ ସବୁ ରଚନା କରିଛନ୍ତି, ଅନ୍ୟ ସବୁ ଅବସର ରଚନା କରିଛନ୍ତି ନା ପଢ଼ୁଥିଲେ କାଲି। ହଁ ଜୟଦ୍ରଥ, ଜୟଦ୍ରଥ ଅମର ଭଳିଆ, କୃତବର୍ମା, ଶୈଲ୍ୟ, ଏଭଳି ବୀର ଦୁର୍ଯ୍ୟୋଧନ ନିମିତ୍ତ ଜୀବନପାତ କରି ଆନିମିତ ଦୃଢ଼ ନିଶ୍ଚିତ ହୋଇଛନ୍ତି। ଏଠି ବଳଦେବୀ ଦର୍ଶନ ସେ କଥା କହିଲେ, ଇୟମ୍ ଚ ମୟି ସ୍ନେହା, ଏଇ କଥାରେ ମୁଁ କହୁଥିଲି, ଖଳ ଲୋକମାନଙ୍କର ସ୍ନେହ ବି ରହିଛି, ଖଳ ଲୋକମାନଙ୍କର ସ୍ନେହଟା ରହିଛି, କିନ୍ତୁ ସେ ସ୍ନେହଟା ସ୍ୱାଭାବିକ ସ୍ନେହ ନୁହେଁ। ଯେମିତି ଆମର କ'ଣ ତା ନା, ସେ ଶକୁନିଣୀ ଦୁର୍ଯ୍ୟୋଧନଙ୍କୁ ଦେଖୁ ନା କେମିତି ଭଲ ପାଏ, ଖଳ ଲୋକର ଭଲ ପାଇବା କ'ଣ ଅଛି, କିଛି ନାହିଁ। ଗୋଟେ ଭଲ ନୀତି ଗୋଟେ ଥିଲା, ଆଉ ତ ସେ ନୀତି ଗୁଡ଼ା ପ୍ରୟୋଗ ହୁଏନି, ସେ ଭାଗବତ କଥାରେ ସବୁ ପ୍ରୟୋଗ ହୁଏ। ସେ ଖଳ ଦୁର୍ଜନ ସଜ୍ଜନ ବିଷୟରେ ସେମିତି ଗୋଟେ ନୀତିରେ ଅଛି, ତାଙ୍କର ଯେଉଁ ବଚନ ଗୁଡ଼ିକ ରହିଛି, ଇଏ କ'ଣ ଗୋଟେ ବ୍ୟକ୍ତିକୁ, ସରଳ ବ୍ୟକ୍ତିକୁ ଭ୍ରମିତ କରିଦିଏ, କପଟି ଲୋକର ଯେଉଁ ବଚନ ଗୁଡ଼ାକ ସରଳ ବ୍ୟକ୍ତି ଭ୍ରମିତ ହେଇଯିବ, କାରଣ ଇଏ ଲୋକଟା ଠିକ୍ କହୁଛି କି ଭୁଲ କହୁ ତୁମେ ଧରି ବି ପାରିବେ। ଗୁରୁଦେବଙ୍କୁ ଏକଥା କହିଦେଇ ଦଶ ନମ୍ବର ବର୍ତ୍ତମାନ କାହାକୁ ଟାର୍ଗେଟ କରିଥିଲେ, ମାନେ କେମିତି ସେ ପ୍ରଭୁଜନକୁ ବୁଲାଉଛନ୍ତି, ସଞ୍ଜୟ କହୁଛନ୍ତି ଆପଣଙ୍କ ମାନେ ପ୍ରଥମ ଶ୍ଳୋକ ସହିତ ନଅଟି ଶ୍ଳୋକର କେମିତି ସମ୍ପର୍କ ରହି ଦେଖିବାକୁ ପଡ଼ିବ। ଭଗବତ ଗୀତାରେ ସବୁଠୁ ସାବଧାନ ରହିବାକୁ ପଡ଼ିବ, ପ୍ରତି ଗୋଟିଏ ଶ୍ଳୋକରୁ ସବୁ ଶ୍ଳୋକ ବ୍ୟାଖ୍ୟା ହେଇଛି, ପୁଣି ଗୋଟେ ମୂଳ ଶ୍ଳୋକ ଫେରିବାକୁ ପଡ଼ିବ, ପୁଣି ସେ ମୂଳ ଶ୍ଳୋକରୁ ପ୍ରଶ୍ନରୁ ପୁଣି ଗୋଟେ କିଛି, ଏ ସବୁ ପ୍ରଶ୍ନ ଅଛି ଏ ଯେଉଁ ଭଗବତ ଗୀତାରେ। ଇଏ ପ୍ରଥମ ପ୍ରଶ୍ନ ନା, ଏ ପ୍ରଶ୍ନରେ ଚାଲିଛି, ଇଏ ପ୍ରସଙ୍ଗ ସରିଲା ପରେ ପୁଣି ଗୋଟେ ପ୍ରସଙ୍ଗ ହେଲା ପରେ ଗୋଟେ ପ୍ରସଙ୍ଗ ଆସିବ, ପ୍ରଶ୍ନ ଆସିବ, କିମ୍ କୁର୍ବତ ସଞ୍ଜୟ, କଣ କଲେ ଯେଉଁ ସନ୍ଦେହରେ ତାଙ୍କର ରହିଥିଲା ଧର୍ମକ୍ଷେତ୍ର ପ୍ରଭାବରେ ମୋର ପୁତ୍ର ଧାର୍ମିକ ହେଇଯିବେ, କିମ୍ବା ପାଣ୍ଡବଙ୍କର ସ୍ୱାଭାବିକ ଧର୍ମ ଧାର୍ମିକ ହେତୁ ଅଧିକା ଧର୍ମ ଭାବନା ସୃଷ୍ଟି ହେଇକି ସେମାନେ ରାଜ୍ୟ ଦେଇକି ପଳେଇଯିବେ। ସଞ୍ଜୟଙ୍କର କହିବା କଥା, ଆପଣଙ୍କ ପୁତ୍ରର କିଛି ପରିବର୍ତ୍ତନ ହେଇନି, ସେ ଯୁଦ୍ଧ ହିଁ ନିଶ୍ଚିତ ହବ। ଏଇଥିପାଇଁ ପୁତ୍ର ସ୍ୱଭାବଟାକୁ ନଅଟି ଶ୍ଳୋକ ବ୍ୟାଖ୍ୟା କରିଛନ୍ତି, ଏଇଟା ସବୁ କାହା ସହିତ ଲିଙ୍କ ରହିଛି, ପ୍ରଥମ ଶ୍ଳୋକ ସହିତ। ଏମିତି ତ ଗୋଟେ ଗୋଟେ ଶ୍ଳୋକ ପଢ଼ିକି ବୁଝିପାରିବେନି, ସବୁ ଶ୍ଳୋକ ଲିଙ୍କ ହେଇକି ରହିଛି, ଏପରେ ଏ କଥା କାହିଁ କହିଛନ୍ତି ସେପଟେ ସେ। ଆଚ୍ଛା ବର୍ତ୍ତମାନ କାହାକୁ ଟାର୍ଗେଟ କରୁଥିଲେ, ଗୁରୁଙ୍କୁ କହିଥିଲେ, ସୈନ୍ୟସଜ୍ୟାକୁ ଦେଖିକି କ୍ରୋଧ ଆସିଗଲା, ଭୟ ଆସିଗଲା, ଗୁରୁଙ୍କ ଦୋଷ ଦେଖେଇଦେଲେ। ଗୁରୁଙ୍କୁ ହଁ କହୁ, ପ୍ରଥମେ ଭୀଷ୍ମଙ୍କୁ ଆଗ ଆସିବେ, କାହିଁକି ସେ ପାଣ୍ଡବମାନଙ୍କର ସୈନ୍ୟସଜ୍ୟା ଦେଖିଲା ପରେ ସେ ଦେଖିଲା, ଆଚ୍ଛା ପାଣ୍ଡବମାନଙ୍କ ଉପରେ ବିଜୟ ଲାଭ କରିବାକୁ ହେଲେ ଦୁଇ ଜଣ କେବଳ ବିଜୟ ଦେଇପାରିବେ, କିଏ କିଏ, ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, କିନ୍ତୁ ସେ ଦୁଇ ଜଣ ହେଉଛନ୍ତି ପାଣ୍ଡବମାନଙ୍କର ପକ୍ଷ, କିନ୍ତୁ ରହିଛନ୍ତି ମୋ ପକ୍ଷରେ, ସ୍ନେହ ତାଙ୍କ ପକ୍ଷରେ, ତେଣୁ ତାଙ୍କ ଦୁଇ ଜଣ ମୋତେ ଶାସନ କରିବାର ଅଛି। ବର୍ତ୍ତମାନ ବୁଲିଲେ ଦ୍ରୋଣାଚାର୍ଯ୍ୟଙ୍କ କତିରୁ ପୁଣି ପଳେଇ ଆସିଲେ, ଦଶ ନମ୍ବର ଶ୍ଳୋକ, ଅପର୍ୟାପ୍ତମ୍ ତଦସ୍ମାକମ୍ ବଲ ଭୀଷ୍ମାଭିରକ୍ଷିତମ୍ ପର୍ଯ୍ୟାପ୍ତମ୍ ତ୍ୟୁତମେତେଷାମ୍ ବଲ ଭୀମାଭିରକ୍ଷିତମ୍। ଆମ୍ଭମାନଙ୍କର ବଳ ଅପରିମିତ ଅଟେ ଏବଂ ଆମ୍ଭେମାନେ ପିତାମ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଅଟୁ, କିନ୍ତୁ ଭୀମ ଦ୍ୱାରା ସାବଧାନ ସହକାରେ ସୁରକ୍ଷିତ ପାଣ୍ଡବମାନଙ୍କର ବଳ ସୀମିତ ଅଟେ। ଏଠାରେ ଦୁର୍ଯ୍ୟୋଧନ ଉଭୟ ପକ୍ଷର ସୈନ୍ୟମାନଙ୍କର ଏକ ତୁଳନାତ୍ମକ ଚିତ୍ର ଦେଉଛନ୍ତି। ସେ ଭାବୁଛି ତାର ସୈନ୍ୟବଳ ଅପରିମିତ ଅଟେ ଏବଂ ଏହା ଅତ୍ୟନ୍ତ ଅଭିଜ୍ଞ ସେନାପତି ପିତାମ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ହୋଇଛନ୍ତି। ଅନ୍ୟପକ୍ଷରେ ପାଣ୍ଡବମାନଙ୍କର ବଳ ପର୍ଯ୍ୟାପ୍ତ ଅଟେ ଏବଂ ଏହା ଅନଭିଜ୍ଞ ସେନାପତି ଭୀମଙ୍କ ଦ୍ୱାରା ସୁରକ୍ଷିତ ହୋଇଛନ୍ତି। ଭୀଷ୍ମଙ୍କ ସମ୍ମୁଖରେ ଭୀମ ଅତି ନଗଣ୍ୟ ଅଟେ। ଦୁର୍ଯ୍ୟୋଧନ ସର୍ବଦା ଭୀମ ପ୍ରତି ହିଂସା ଆଚରଣ କରେ, କାରଣ ସେ ଏହା ଭଲ ରୂପରେ ଜାଣିଥିଲେ ଯେ ଯଦି ସେ ମରିବେ ତାହେଲେ ସେ ଏକା ହିଁ ଭୀମସେନ ଦ୍ୱାରା ହିଁ ହତ୍ୟା ହେବେ। କିନ୍ତୁ ତତ୍ସଙ୍ଗେ ସଙ୍ଗେ ତାର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଭୀଷ୍ମଙ୍କ ଉପସ୍ଥିତି ଯୋଗୁଁ ସେ ନିଶ୍ଚୟ ବିଜୟ ହାସଲ କରିବେ, କାରଣ ସେ ଭୀଷ୍ମଦେବ ଏକ ପ୍ରସିଦ୍ଧ ସେନାପତି ଥିଲେ। ସେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ ସେ ନିଶ୍ଚିତ ଯୁଦ୍ଧରେ ବିଜୟ ଲାଭ କରିବେ। ଅପରିଆତମ ତଦ ଅସ୍ମାକମ୍ ବଲ ଭୀଷ୍ମା ବିରକ୍ଷିତମ ପର୍ଯ୍ୟାପ୍ତ ତିଦମେତି ସମ୍ବଲ ଭୀମା ବିରକ୍ଷିତମ ଭୀଷ୍ମା ବିରକ୍ଷିତମ ଅପରିଆତମ ତଦ ଅସ୍ମାକମ୍ ବଲମ। ବଡ କୋଟିଲ ଲୋକ ତ ତା ପ୍ରବଚନ ସବୁ କଠିନ। ଏଠି କଣ କହୁଛନ୍ତି, ବଡ ହଉଛି କିଏ, ଭୀଷ୍ମ ଆଉ ଭୀମ ଭିତରେ ବଡ କିଏ, ବଳରେ ଜ୍ଞାନରେ ବଡ କିଏ, ଭୀଷ୍ମ ବଡ। ଭୀଷ୍ମ ବଡ କାହିଁକି, ଏଠି ଚକ୍ରପାତ ଲେଖିଛନ୍ତି, ବୋଧ ଚକ୍ରପାତ ଲେଖିଛନ୍ତି, ସୂକ୍ଷ୍ମ ବୁଦ୍ଧିତ୍ୱାତ୍। ଭୀଷ୍ମଙ୍କର ବହୁତ ସୂକ୍ଷ୍ମ ବୁଦ୍ଧି। ବୁଦ୍ଧି ଦୁଇ ପ୍ରକାର ଅଛି ନା, ଭାବିଲେ ଜାଣିଛ ନା ନାହିଁ, କଣ ସାଇନ୍ସ କୁ ମାନେ ପଢ଼ନ୍ତି, କଣ ଅଧିକା ଜ୍ଞାନ, ଅଧିକା ଜ୍ଞାନ କଣ, ଆଉ PhD କଲେ କଣ ଏଥିରେ, ଆମର କଣ ଆର୍ଟସରେ PhD କରୁନାହାନ୍ତି ନା କମର୍ସରେ PhD କରୁନାହାନ୍ତି, ସେ ସାର୍ ସବୁ ଦେଖି ମ୍ୟାଥମେଟିକ୍ସ ସାଇନ୍ସ ଯାହାର ହୁଏ ତାର ବୁଦ୍ଧିଟା କଣ କ୍ଷିପ୍ର ସୂକ୍ଷ୍ମ ବୁଦ୍ଧି, ପ୍ରଖର ବୁଦ୍ଧି, ମାନେ ମେଟେରିଆଲ ବୁଦ୍ଧି କଥା ମୁଁ କହୁଛି, ଏଇଟା ମେଟେରିଆଲ ଜ୍ଞାନ। ସେମାନେ ତାଙ୍କ କୋର୍ସ ନେଉଛନ୍ତି ନା, ଯିଏ ଅତି ବୁଦ୍ଧିଆ ମାନେ ସାର୍ପ ନଲେଜ ଯେଉଁମାନଙ୍କର ସେମାନେ ସାଇନ୍ସ ପଢ଼ିବେ, ସେମାନେ ସବୁ ସାଇନ୍ସ ଯିବେ ନା, ଯାହାର ଯିଏ ମୋଟା ବୁଦ୍ଧିଆ ତା ଘୋଷାଘୋଷି ପାଠ ହବ ସେ ଆର୍ଟସ ପଢ଼ିବ, ଆଉ ଯିଏ କମ୍ପାରେଟିଭ ନଲେଜ କମ୍ପାରେଟିଭ ତୁଳନା କରିକି ପାଠ ପଢ଼ିପାରିବ ଟିକେ, ସେ ଏତେ ଡଲ୍ ବି ନୁହେଁ ଏତେ ଟ୍ୟାଲେଣ୍ଟ ବି ନୁହେଁ, ସେ କମର୍ସ ପଢ଼ିପାରିବ। ବା ଭୌତିକ ଦୁନିଆରେ ବି ସେଇଭଳିଆ ଅଛି, ପରମାର୍ଥ ଦୁନିଆରେ ବି ସେଇଭଳିଆ ଅଛି। ମୋଟା ବୋଧିଆ ହେଲେ ତୁମେ ପରମାର୍ଥ ରାଜ୍ୟରେ ସେମିତି ମୁଣ୍ଡା ଭଳିଆ କାମ କରି, ତୁମେ ଗୁରୁ କୃପା କ'ଣ, ଶାସ୍ତ୍ର କ'ଣ, ଏସବୁ କି ମୋଟା ବୋଧିଆ, ମୋଟା ବୋଧିଆ କ'ଣ, ମୋତେ ବାହା ହେଇଛି ମୁଁ କରିବି ଆଉ କ'ଣ ସେଥିରେ ଅଛି, ମୁଁ ଗୋଟେ ମୋଟା ବୋଧିଆ। ତାର ଆଉ କିଛି ନିଜର ବୁଦ୍ଧି କିଛି ଆସିବନି, କାରଣ ସେ ଭଜନ କରୁନି ନା, ସୂକ୍ଷ୍ମ ବୁଦ୍ଧି। ସୂକ୍ଷ୍ମ ବୁଦ୍ଧି ଅର୍ଥ ଯେଉଁମାନେ ଭଗବାନଙ୍କର ସୁଖ, ଗୁରୁକୃଷ୍ଣଙ୍କର ସୁଖ କଥା ଚିନ୍ତା କରନ୍ତି, ଭଜନ ଠିକ୍ସେ କରନ୍ତି, ତାଙ୍କୁ ସୂକ୍ଷ୍ମ ବୁଦ୍ଧି ଆସେ, ସୂକ୍ଷ୍ମ ବୁଦ୍ଧି, ଯେଉଁଟାକୁ ଆମର ମେଟେରିଆଲ ମାନେ ଭୌତିକ ଜଗତରେ କୁହନ୍ତି ପ୍ରେଜେଣ୍ଟ ମାଇଣ୍ଡ, କୋଉଠି କୁହନ୍ତି ଏଇଟା, ଏହାର ପିଲାଟାର ପ୍ରେଜେଣ୍ଟ ମାଇଣ୍ଡ ନା। ସାର ଆମ ସାର ସବୁ ସେ ମାଷ୍ଟର ଅଛି ଥାଲେ ବରାଳ ସାର ଗୋଟେ ଥିଲି, ଭାରି ସିଗରେଟ୍ ଖାଆନ୍ତି ଚକଲା ସାର, ସେ ଆଉ ସିଏ ଯେତେବେଳେ ପଠେଇବେ କହି ଗଲୁ ସିଗରେଟ୍ ଆଣିବୁ, ମୋର ମନ ଅଛି ଏଇଟା ଗୋଟେ କ'ଣ ଥାଏ କ୍ୟାଭେଣ୍ଡର ନା କ୍ୟାପ୍ଟେନ୍ ସିଗରେଟ୍, ସେ କେବଳ କ୍ୟାପ୍ଟେନ୍, ଆଉ ଗୋଟେ କ'ଣ, ଆଉ ଗୋଟେ ଥାଏ ଗୋଟେ କ'ଣ ଚାରମିନା ନା କ'ଣ ସେମିତି ଥାଏ, ଗୋଟେ ସୁନେଲି ଚିତ୍ର ଥାଏ, ସିଏ ସେଠୁ ମାନେ ସିଏ ସିଏ ଭାରି ମାନେ ଟ୍ୟାଲେଣ୍ଟ ମାଷ୍ଟର ଚକଲ ଭାରି ମାନେ ଚକଲ ଟାଇପ୍ର, କିନ୍ତୁ ଭାରି ସିଏ ପଠେଇବେ ମାନେ ତୁ ଦୁଇ ଥର ଆସିବାକୁ ପଡ଼ିବନି, ସେ କହିଦେଇକି ପଠେଇ ଦିଅ, ଏ ସିଗରେଟ୍ ଯଦି ନ ମିଳିବ ତାହେଲେ ଏ ସିଗରେଟ୍ ଆଣିବ, ଏ ସିଗରେଟ୍ ନ ମିଳିଲେ ଏ ସିଗରେଟ୍ ଆଣିବ, ସେ କ'ଣ ତୁମ ବୁଦ୍ଧିରେ ସେ ଏକ୍ସପାଣ୍ଡ କରିଦେଲେ, ଯଦି ଆମକୁ ସେତିକି ନ କହିଥାନ୍ତେ ଯା ତୁମେ ସିଗରେଟ୍ଟା ଧରିକି ଆସିବ କ୍ୟାପ୍ଟେନ୍ ସିଗରେଟ୍, କ୍ୟାପ୍ଟେନ୍ ସିଗରେଟ୍ ନାହିଁ ମାନେ ଫୁଣି ଦୌଡ଼ିକି ଆସିବ, ସାରେ ସିଗରେଟ୍ ନାହିଁ, ଟିକେ ମୂର୍ଖ ସାର୍ କହିବେ, ମୂର୍ଖ ତୁ ଜାଣିପାରିଲୁନୁ ଯେ ନାଇଁ ମୁଁ କେଉଁ ସିଗରେଟ୍ ପିକେ ତୁ ଜାଣିନୁ, ସେ ଏମିତି କୁହନ୍ତି ମୁଁ କେଉଁ ସିଗରେଟ୍ ଖାଏ ଜାଣିନୁ, ପ୍ରତିଦିନ ଆଣୁଛୁ ସିଗରେଟ୍ ଜାଣିନୁ ମୁଁ କ'ଣ ଖାଏ, ଆମେ ଗୁରୁ ଏବେ ଏବେ କୋଉ ମାଷ୍ଟର ସିଗରେଟ୍ ପକେ ଛୁଆଙ୍କ ହାତରେ ମଗେଇବ ବାଡ଼େଇ ପକେଇବେ ତାକୁ, କମ୍ପ୍ଲେନ୍ ମିଡିଆରେ ଦେଇ ଦେବ କ'ଣ ସିଗରେଟ୍ ଛୁଆଙ୍କ ହାତରେ ମଗୁ, ନାଇଁ ଆମ ସାର୍ ପଠେଇବେ ନା ସିଗରେଟ୍ ଧରି ଆସିବ ଯା କ୍ୟାପ୍ଟେନ୍ ସିଗରେଟ୍, ଆଉ ଯଦି ଆମେ କହିବୁ ସାର୍ ମନା କଲା ସେ ଗୋଟେ ବୁଢ଼ୀଟା କି ବୁଢ଼ୀ ତା ନମ୍ବର ଭୁଲିଗଲେ ବୁଢ଼ୀଟା ବିଧବା ବୁଢ଼ୀ ସେ ବିକେ ସାର୍ ସେ ମନା କଲା ତା କଥାରେ ନାହିଁ, କହି ମୋ ବାକି ଖାତାରେ କହିଦେବୁ ତାକୁ, ସେ ମୋ ବାକି ଖାତାରେ ଲେଖିଦେବ ତୁ ଆଣିବୁ ସିଗରେଟ୍ ଯା, ଆମେ ହଷ୍ଟେଲ ରହୁ ସେ ବି ହଷ୍ଟେଲ ରୁହନ୍ତୁ ସାର୍ ପଠେଇବେ ଆମେ ଯାଉ, ସେ ବାଉଣ୍ଡ୍ରି ଖାଲି ଡେଇଁକି ଯାଇକି ଆଣିବା କଥା ଗେଟ୍ ପାଖରେ, ଦୁଇ ଥର ଯାଇ ଫେରିଲୁ ତୋର ସାଧାରଣ ବୁଦ୍ଧି ନାହିଁ, ମୁଁ କେଉଁ ସିଗାରେଟ୍ ଖାଇ ତୁ ଜାଣିନୁ, କ୍ୟାପ୍ଟେନ୍ ନଥିଲେ ମୁଁ କେଉଁ ସିଗାରେଟ୍ ଆଣୁ, ସେଇଟା ଆଣିବୁ, ପଚାରୁଛୁ କ'ଣ? ମାନେ ଏଇଟାକୁ ପ୍ରେଜେଣ୍ଟ ମାଇଣ୍ଡ କୁହାଯାଏ, ମେଟେରିଆଲ୍ ୱାର୍ଲ୍ଡରେ ବି ପ୍ରେଜେଣ୍ଟ ମାଇଣ୍ଡ ଅଛି। ଘରେ ଡାଲିଟା ବସି ଡାଲି ନାହିଁ, ଯାହା ଡାଲି ଦୋକାନରେ ଆଣିବୁ, ହରଡ଼ ଡାଲିଟା ଆଣିବୁ, ଯଦି ହରଡ଼ ଡାଲିଟା ନାହିଁ ତୁମେ 5 କିଲୋମିଟର ସାଇକେଲ ତ କରିକି କି ଯାଇଛ କି 1 କିଲୋମିଟର ଯାଇଛ, ମୁଗ ଡାଲି ଧରିକି ପଳେଇ ଆସିବ, ତୋ ବନ୍ଧୁ ପୁଣି ଆସିକି ପହଞ୍ଚି, ତୋ ଘରୁ ଫେରି କହିବେ ନା ହରଡ଼ ଡାଲି ନାହିଁ କ'ଣ କରିବି, ସୂକ୍ଷ୍ମ ବୁଦ୍ଧି ନାହିଁ ନା। ଆଉ ପରମାର୍ଥ ରାଜ୍ୟରେ ସେଠି ସୂକ୍ଷ୍ମ ବୁଦ୍ଧି ସବୁ ଅଛି, ସମସ୍ତେ ଗୋଟେ ଶିଖିନଥାନ୍ତି କିଛି, ପରମାର୍ଥ ରାଜ୍ୟରେ ସବୁକିଛି ଶିଖାନଥା, ସବୁବେଳେ ଆର୍ଟ ନେଚର ଯେଉଁ ଆମର ଜନ୍ମରୁ ସବୁ ଥିଲା ନାହିଁ, ସୂକ୍ଷ୍ମ ବୁଦ୍ଧି ଭଗବାନ ଦେଇଦିଅନ୍ତି। ସେଥିପାଇଁ ସେ କହିଲେ ନା ତେଷମ ସତତ ଯୁକ୍ତାନ ଭଜତାମ ପ୍ରୀତିପୂର୍ବକମ ଦଦାମି ବୁଦ୍ଧି ଯୋଗ, ଯିଏ ଭଜନ କରନ୍ତି ତାଙ୍କୁ ଭଗବାନ ବୁଦ୍ଧିଟା ଦେବେ। ମୋଟା ବୁଦ୍ଧି ଆମର ସବୁ ମୋଟା ବୁଦ୍ଧିଆ ଭଳିଆ ହେଲେ ହବନି। ସୂକ୍ଷ୍ମ ଅର୍ଜୁନଙ୍କୁ ଭଗବାନ ଏଥିପାଇଁ ଭଲ ପାଉଥିଲେ, 5 ଜଣଙ୍କ ଭିତରୁ ଭଗବାନ ଅର୍ଜୁନଙ୍କୁ ଚଏସ୍ କଲେ ଏଥିପାଇଁ। ସମସ୍ତେ ଧାର୍ମିକ, ସମସ୍ତଙ୍କର ବୁଦ୍ଧି ଅଛି, କିନ୍ତୁ ଇଏ ହେଉଛି ଭାରି ସାର୍ପ ଇଣ୍ଟେଲିଜେଣ୍ଟ, ଆଉ ୟାର ବହୁତ କୋମଳ ଚିତ୍ତ, କାରଣ ଏସବୁ ପରମାର୍ଥ ଯେଉଁ ଜିନିଷ ଗୁଡ଼ାକ ଏଗୁଡ଼ା କ'ଣ ବହୁତ ତୁମକୁ ସାର୍ପ ଇଣ୍ଟେଲିଜେଣ୍ଟ ହବାକୁ ପଡ଼ିବ। ଆଉ ସେଇଟା କ'ଣ ତୁମର ୱାନ୍ ଆଟେନ୍ସନ୍ ବ୍ୟବସାୟତ୍ମିକା ରହିଲେ, ବ୍ୟବସାୟତ୍ମିକ ବୁଦ୍ଧିଟା ରହିଲେ ତୁମର ବୁଦ୍ଧିଟା ଆସିବ। ଏଇଟା ଏଇଠି କ'ଣ କରିବା ଦରକାର, ଏ ପରିସ୍ଥିତିରେ କ'ଣ କରିବା ଦରକାର ଅଛି, ସେଠି ଆମର ବୁଦ୍ଧିଟା କାହିଁକି ପରମାର୍ଥ ରାଜ୍ୟରେ ଗୋଟେ ବୁଦ୍ଧି ରହୁନି, ଆମର ଭଗବାନଙ୍କ ଛଡ଼ା କୃଷ୍ଣଙ୍କ ସୁଖ ବିଧାନ ଛଡ଼ା ଆମର ଅଲଗା କିଛି ଗୋଟେ କାମନା ରହିଯାଉଛି, ସେଥିପାଇଁ ତୁମର ବୁଦ୍ଧି ବ୍ୟବସାୟତ୍ମିକ ହେଇପାରିବନି। ବୁଦ୍ଧିଟା ଯେତେବେଳେ କାମ କରେ ଏଇଟା କରିବା ଦରକାର। କାହିଁକି ଗୁରୁଙ୍କର କଥାଟାକୁ ମାନାଯାଏ, କାହିଁକି ଆମେ ମହାଜନଙ୍କ କଥାଟା ମାନୁଛେ, ତାଙ୍କର ସେକେଣ୍ଡ ଥଟ୍ ଆଉ କିଛି ଜଗତରେ ନାହିଁ, କେବଳ ଭଗବାନ ଆଉ ଭଗବାନଙ୍କ ସେବା, ଭଗବାନଙ୍କର କାର୍ଯ୍ୟ, ଆଉ କିଛି ନାହିଁ। ସେଥିପାଇଁ ତାଙ୍କ କଥାଟାକୁ ମାନାଯାଏ, ସେଇଟା ଭୁଲ ହେଲେ ବି ଠିକ୍ ହବ, କାରଣ ସେଇଟା ଭଗବାନ ସହିତ କନେକ୍ଟେଡ଼। ଆମେ ଭଲ କଥା କହିଲେ ସେଇଟା ଭୁଲ ହବ, କାହିଁକି ନା ଆମର ଡିରେକ୍ସନ୍, ଆମର ଇଣ୍ଟେଲିଜେଣ୍ଟଟା ବହୁତ ଦିଗରେ ରହିଛି, ବହୁତ ଜିନିଷ, ମୋର ନିଜର ବିଚାର, ନିଜର କିଛି, ନିଜର ସବୁ କିଛି ରହିଛି, ଭଗବାନଙ୍କ ସହିତ ବିଶେଷ କିଛି ଲିଙ୍କ ନାହିଁ। ସେକେଣ୍ଡ କିଛି ଅଛି, କିନ୍ତୁ ସାଧୁଗୁରୁଙ୍କୁ ଏଇଥିପାଇଁ ତାଙ୍କର କଥାଟାକୁ ମାନାଯାଏ, ତାଙ୍କ ଜୀବନରେ ଆଉ କିଛି ନାହିଁ, ଯାହା ସିଏ କରୁଥିବେ କେବଳ ଭଗବାନ, ସେଥିପାଇଁ ସେ ବୁଦ୍ଧିଟା 1.8 ବୁଦ୍ଧି। ସେଥିପାଇଁ ସେ ଏଇଠି କ'ଣ କହିଲେ, ଭୀଷ୍ମା ବି ଅପର୍ଯ୍ୟାତମ ବଲମ ଅପର୍ଯ୍ୟାତମ ତଦ ଅସ୍ମାକମ ଅପର୍ଯ୍ୟାପ୍ତମ ତଦ ଅସ୍ମାକମ ବଲମ ଭୀଷ୍ମା ବି ରକ୍ଷିତମ ଭୀଷ୍ମା ବି ରକ୍ଷିତମ ବଲମ ଅପର୍ଯ୍ୟାପ୍ତମ ପର୍ଯ୍ୟାପ୍ତ ତୁ ପର୍ଯ୍ୟାପ୍ତ ତ୍ୟୁଦମେ ତେଷମ ବଲମ ଭୀମା ବି ରକ୍ଷିତମ ଅପରିମିତ ଅସ୍ମାକମ ବଲମ ଭୀଷ୍ମା ବି ରକ୍ଷିତମ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମର ଯୋଉ ସୈନ୍ୟ ବା ବଳ ବଳ ଶକ୍ତି ସିଦ୍ଧ ସ୍ୱାମୀ ଲେଖିଲେ ବଳ ମାନେ ଶକ୍ତି ଆମର ଯେତିକି ଶକ୍ତି ସୈନ୍ୟମାନେ ଅଛନ୍ତି ହେଉଛି ଅପରିମିତ କିଏ ରଖିଛି ୟାର ସେନା ନାୟକ କିଏ ଭୀଷ୍ମ ଭୀଷ୍ମା ବି ରକ୍ଷିତ ପ୍ରଭୁପାଦ ମହାରାଜଙ୍କ ତାତ୍ପର୍ଯ୍ୟରେ ମୁଁ ଦେଖୁଥିଲି ସମସ୍ତଙ୍କ ଟୀକା ପ୍ରଭୁପାଦ କଥା ପ୍ରଭୁପାଦ ସିଦ୍ଧା ଗୋଟେ ଭାବାର୍ଥରେ ପୁରା ଗୋଟେ ସୁନ୍ଦର କଥା ଲେଖିଥିଲେ ହିଂସା କାହାର ରହୁଛି ସବୁବେଳେ ଦୁର୍ଯ୍ୟୋଧନର ଭୀମ ପ୍ରତି ସେ ନେଇ ସେ ଭୀମ ନାଁ ନେଇଗଲେ ସେନାପତି କିଏ ଥିଲେ ଦୃଷ୍ଟଧନ ଥିଲେ ଭୀମ ନାଁ ନେବାର କ'ଣ କାରଣ ଥିଲା ସେଇଟା କେହି କୌଣସି ଆଚାର୍ଯ୍ୟ ଲେଖିନାହାନ୍ତି ମୁଁ ଦେଖୁଥିଲି ପ୍ରଭୁପାଦ ସେଇଟା ଆଲୋଚନା କରିଛନ୍ତି କାରଣ ସେ ଧରିପାରୁ ଆଚାର୍ଯ୍ୟ ଜଣ ଜଣାଉଛି ଆଚ୍ଛା ଆଚ୍ଛା ଏଥିପାଇଁ ଏହା ଭୀମଙ୍କ ପ୍ରତି ତାଙ୍କ ସତ ଆରେ ତୁମେ ତ ପ୍ରଥମ ଦୋଷ ଦେଖିଥିଲ କାହାର ଦୃଷ୍ଟଦୁମ୍ନର ସୈନ୍ୟସଜ୍ଜା ସୈନ୍ୟର ସେନାପତି ହେଉଛନ୍ତି ପାଣ୍ଡବମାନଙ୍କର ଦୃଷ୍ଟଦୁମ୍ନ ତୁମେ ଭୀମ ପ୍ରତି ଭୀମ ନାଁ ନେବାର କ'ଣ ଦରକାର ଥିଲା ଭୀମା ବି ରଖିତମ କାହିଁକି କହିଲ ଭୀମ କ'ଣ ସେନାପତି କି ନା ସେ ଭଲ ଭାବରେ ଜାଣିଥିଲ ମୋର ମୃତ୍ୟୁ ହବ କାହା ସହିତ ଭୀମ ଭୀମ ହାତରେ ସେଥିପାଇଁ ଭୀମଙ୍କୁ କୃତ କରୁଛି ଅପରିତମ ବଲ ଭୀଷ୍ମା ବି ରଖେ ଏଇ କଥା କହୁଥିଲି ଭୀଷ୍ମ ଦେବ ବହୁତ ସୂକ୍ଷ୍ମ ମାର୍ମିକ ଏଇ ଯୋଉ ଶଙ୍ଖ ବଜେଇବ ନା ସେଥିରେ କେତେ ସୂକ୍ଷ୍ମ କାହିଁ ଶଙ୍ଖ ବଜେଇଲେ ଏପରେ ଆସିବ ନା ତତ ନା ନା 12 ନମ୍ବର ଶ୍ଳୋକରେ ଆସିବ ଦୁର୍ଯ୍ୟୋଧନ କହିସାରିଲା ପରେ ଭୀଷ୍ମଙ୍କୁ ପ୍ରଶଂସା କର ଭୀଷ୍ମ ଶଙ୍ଖ ବଜେଇଦେବେ ବଡ଼ ସୂକ୍ଷ୍ମ ଲୋକ ସେ କାହିଁକି ଶଙ୍ଖ ବଜେଇ ତାକୁ କେହି ଜାଣନ୍ତିନି କିନ୍ତୁ ଭୀମ ଭାରି ଖୁସି ହେଇଗଲା ସରି ଦୁର୍ଯ୍ୟୋଧନ ଭାରି ଖୁସି ହେଇଗଲା ଯେ ମୋ କଥାରେ ପିତାମହ ବହୁତ ଖୁସି ମୋ ପାଇଁ ଯୁଦ୍ଧ କରିବେ ସେଥିପାଇଁ ସେ ଶଙ୍ଖ ବଜେଇ ନା ଶଙ୍ଖ ବଜେଇ ସୂକ୍ଷ୍ମ ବହୁତ ସୂକ୍ଷ୍ମ ବୁଦ୍ଧିମାନ ଆଚ୍ଛା ତାର ଶ୍ଳୋକର ବଳଦେବଦେବ ଟିକାର ଲେଖିଲେ ନନୁ ଉଭୟ ସୈନ୍ୟ ସ୍ତୁଲିଲା ତବୟ ବିଜୟ କଥଂ ଇତି ଆଶଙ୍କା ସୁ ସୈନ୍ୟ ଅଧିକ ମାହ ଯଦି ଗୁରୁ ଦ୍ରୋଣାଚାର୍ଯ୍ୟ ପଚାରିବେ ଉଭୟ ସୈନ୍ୟମାନଙ୍କୁ ତୁଳନା କଲେ ତବ ବିଜୟ କଥମ ତୁମର ବିଜୟ କେମିତି ହବ କାରଣ ତୁମେ କହିଦେଉଛ ନା ପାଣ୍ଡବ ମାନଙ୍କର ଏଇ ସୈନ୍ୟମାନେ ଅଛନ୍ତି, ତୁମର ବି ଏତିକି ଅଛନ୍ତି, ତାହେଲେ ବିଜୟ ତୁମର ହବ ବୋଲି ତୁମେ କେମିତି ଗ୍ୟାରେଣ୍ଟି ଦେଉଛ? ପାଣ୍ଡବ ମାନଙ୍କ ପାଖରେ ସେଭଳି ଯୋଦ୍ଧା ଅଛନ୍ତି, ତୁମର ବି ସେମିତି ଯୋଦ୍ଧା ଅଛନ୍ତି, କାରଣ ଅପରିମିତମ ଅସ୍ମାକମ ବଲମ, ଆମର ବଳ ହେଉଛନ୍ତି ଅପରିମିତ, ନିଜକୁ ନିଜେ କହୁଛି କାହିଁକି ଅପରିମିତମ। ତତ୍ରାପି ଭୀଷ୍ମେଣ ମହାବୁଦ୍ଧିମାନ ଅତିରଥେନ ଅଭିରକ୍ଷିତମ। ବଳଦେବ ବିଦର୍ଶନ ଲେଖେ ଭୀଷ୍ମ ନାମ ନବାର କାରଣ ଭୀଷ୍ମ ହେଲେ ଅତିରଥି ମହାବୁଦ୍ଧିମାନ, ସିଏ ମହାବୁଦ୍ଧିମାନ ଆଉ ଅତିରଥି ସୂକ୍ଷ୍ମ ବୁଦ୍ଧିମାନ, ସେ ଜାଣନ୍ତି କେଉଁ ପରିସ୍ଥିତିରେ କଣ କରିବାକୁ ପଡିବ, ସେଥିପାଇଁ ଅପର୍ଯ୍ୟାପ୍ତ ଅର୍ଥ ଏହା। ଭୀଷ୍ମ ପାଇଁ ରାଜାଙ୍କର ଯୋଉ ତାଙ୍କୁ ଅଷ୍ଟ କଣ କୁହାଯାଏ, ନୀତିକାର ମାନେ କୁହନ୍ତି, ଟୀକାର ବଳଦେବ ଦର୍ଶନ ଲେଖିଛନ୍ତି ରାଜାଙ୍କର ଆଠ ଜଣ ରୁହନ୍ତି, ତାଙ୍କୁ ଗୋଟେ କଣ ଶବ୍ଦ ସଂସ୍କୃତ କୁହାଯାଏ ଟୀକାର ଲେଖିଛନ୍ତି, ତା ଭିତରେ ସେନାପତି ହେଲେ ପ୍ରଥମ ସେନାପତି, ଉପଦେଷ୍ଟା କିଏ କିଏ ରୁହନ୍ତି ରାଜାଙ୍କର, ତା ଭିତରେ ପ୍ରଥମ ସେନାପତି ମୁଖ୍ୟ ସେନାପତି, ଯାହାର ସେନାପତି ଯେତେ ଦୃଢ଼ ବା ବୁଦ୍ଧିମାନ ସେ ରାଜା ସେତେ ସୁରକ୍ଷିତ। ତେଣୁ ଏଠି ଭୀଷ୍ମଙ୍କୁ କହୁଛନ୍ତି ଭୀଷ୍ମଦେବଙ୍କ ପାଇଁ ଆମର ସୈନ୍ୟମାନେ ଅପରିମିତ, କାହିଁକି ନା ସେ ମହାବୁଦ୍ଧିମାନ ଆଉ ଅତିରଥି। ପାଣ୍ଡମାନ ବଲବନ୍ତ ପର୍ଯ୍ୟାପ୍ତମ ପରିମିତମ, ପାଣ୍ଡମାନଙ୍କର ବଳ ହେଉଛି ପରିମିତ, ତତ୍ରାପି ଭୀମେଣ ତୁଚ୍ଛ ବୁଦ୍ଧିନ ଅର୍ଦ୍ଧରଥେନ ଅଭିରକ୍ଷିତମ ଇତି ସିଦ୍ଧ ବିଜୟ ଅହମ। ନିଶ୍ଚିତ ବିଜୟ ଆମର ହବ, ସିଦ୍ଧି ଆମର ହବ, କାହିଁକି ହବ, ଭୀମେନ ତୁଚ୍ଛ ବୁଦ୍ଧିନ, ଭୀମର ଅତି ତୁଚ୍ଛ ବୁଦ୍ଧି, ଏଇଟା ଏଇ ଶବ୍ଦକୁ ପ୍ରବାଦ ଟାଣିକି ନେଇ ସେଠି ତାତ୍ପର୍ଯ୍ୟ ଲେଖିଲି, ଭୀମର ଭାରି ତୁଚ୍ଛ ବୁଦ୍ଧି, କାରଣ ସେ ହିଂସା କରେ ନା, ସେଥିପାଇଁ କହିଲେ ଭୀମା ବି ରକ୍ଷିତମ। ସେଥିପାଇଁ ଯାହାର ଯାହା ପ୍ରତି ଗୋଟେ ଖରାପ ଭାବନା ଆସେ, ତାର କେତେ କେତେବେଳେ ହେଲେ ଭଲ ଗୁଣ ତାକୁ ଦେଖା, ଯିଏ ଗୋଟେ ଲୋକକୁ ଜଣେ ଭଲ ପାଉନି, ତାର ଗୋଟେ ଖରାପ ତା ପ୍ରତି ଗୋଟେ ଖରାପ ଭାବନା ଆସିଯାଇଛି ମାନେ ତାର ଭଲ ଗୁଣ ତାକୁ ଆଉ କିଛି ଦେଖାଯିବ, ଏଇଟା ଗୋଟେ ସ୍ୱାଭାବିକ ନିୟମ ଜଗତରେ। ଆଉ ଯିଏ ଯାହାକୁ ଭଲ ପାଉଛି ତାର ଯେତେ ଖରାପ ଗୁଣ ଥିଲେ ବି ସିଏ ଆଉ ସେଇଟା ଦେଖିବନି, ତାକୁ ଭଲ ପାଉଛି ଆଉ, ତାକୁ ଖରାପ ପାଉଛି ମାନେ ତାର ଯେତେ ଭଲ ଗୁଣ ଥିବ ତାକୁ ଆଉ ଦେଖାଯିବନି। ଇଏ ଭୀମସେନର କେତେ ଭଲ ଗୁଣ ଅଛି କିନ୍ତୁ ଇଏ ଭୀମସେନକୁ ଭଲ ପାଉନି ମାନେ ତାକୁ ଅତି ତୁଚ୍ଛ ବୁଦ୍ଧି, ଭୀମ ଦ୍ୱାରା ଯେହେତୁ ରକ୍ଷିତ ସେଥିପାଇଁ ପାଣ୍ଡମାନଙ୍କର ବଳ ହେଉଛି ସୀମିତ। ଆଚ୍ଛା ସିଦ୍ଧର୍ଶନ କିନ୍ତୁ ବହୁତ ସୁନ୍ଦର କଥା ଲେଖିଲେ, ସେ ତ ସଂସ୍କୃତରେ ତାଙ୍କର ଭୀଷ୍ମେଣ ଅଭିରକ୍ଷିତମ ତଦପି ଅସ୍ମାକମ ବଲମ ସୈନ୍ୟମ ଅପର୍ଯ୍ୟାପ୍ତମ ତେ ସହ ୟୁଦ୍ଧମ ଅସମର୍ଥମ ଭାତି ଇଦମ ତୁ ଏତେ ପାଣ୍ଡବାମ ବଲମ ଭୀମାଭିରକ୍ଷିତମ ସୈନ୍ୟ ପ୍ରଦାପ୍ତମ ସମର୍ଥ ଭବତି। ଭୀଷ୍ମେଣ ଅଭିରକ୍ଷିତମ ଅସ୍ମାକମ ବଲମ ସୈନ୍ୟମ ଅପର୍ଯ୍ୟାପ୍ତମ ତେ ସହ ୟୁଦ୍ଧମ ଅସମର୍ଥ ଭାତି। ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମର ସୈନ୍ୟ ଯେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ସମର୍ଥ, ଇଦମ ତୁ ଏସମ ପାଣ୍ଡବାନମ ବଲମ ଭୀମାଭିରକ୍ଷିତମ ସୈନ୍ୟମ ପ୍ରଦାପ୍ତମ ସମର୍ଥମ ଭାତି। କେବଳ ଭୀମସେନଙ୍କୁ ଭୀଷ୍ମଦେବଙ୍କୁ ପ୍ରଶଂସା କରିବା ପାଇଁ ସେ କଥା କହୁଛନ୍ତି, କିନ୍ତୁ ସେ ଭଲ ଭାବରେ ଜାଣନ୍ତି ଭୀଷ୍ମସେନ ହେଉଛନ୍ତି, ଏ ଭୀଷ୍ମଦେବ ହେଉଛନ୍ତି ଉଭୟ ପକ୍ଷ ପାତି। ଏଠି ସିଦ୍ଧର୍ଶନ ତାଙ୍କ ଟୀକାରେ ଲେଖିଦେଲେ, ତାଙ୍କର କହିବାର ଉଦ୍ଦେଶ୍ୟ ହେଉଛି ଭୀଷ୍ମଦେବ ହେଉଛନ୍ତି, ଭୀଷ୍ମଦେବଙ୍କ ଯୋଗୁଁ ଆମେ ହେଉଛୁ ବଳବାନ, ଆଉ ସେଠି ଭୀମ ଯୋଗୁଁ ସେମାନେ ହେଉଛନ୍ତି ଦୁର୍ବଳ, କାହିଁକି ନା ଭୀମ ହେଉଛି ଅର୍ଦ୍ଧରଥି, ଇଏ ହେଉଛନ୍ତି ଅତିରଥି, ଇଏ ବୁଦ୍ଧିମାନ, ସିଏ ହେଉଛନ୍ତି ମୂର୍ଖ। ତୁଳନା କାହାକୁ କାହାକୁ କରୁଛନ୍ତି, ଭୀମସେନଙ୍କୁ ଆଉ ଭୀଷ୍ମଦେବଙ୍କୁ। କିନ୍ତୁ ସିଦ୍ଧର୍ଶନ ତାଙ୍କ ଟୀକାକୁ ଅଲଗା ଅର୍ଥରେ ଲେଖିଲେ, କଣ ଲେଖିଲେ ନା ଦୁର୍ଯ୍ୟୋଧନର କହିବାର ଭାବନା, ବିଜୟ କାହାର ହବ, ବିଜୟ ପାଣ୍ଡମାନଙ୍କର ହବ, କାହିଁକି ପାଣ୍ଡମାନଙ୍କର ହବ, ସେ କହିଦେଉଛନ୍ତି ଭୀଷ୍ମସ୍ୟ ଉଭୟ ପକ୍ଷପାତି ତ୍ୱତ୍ ଅସ୍ମତ ବଲମ ପାଣ୍ଡବ ସୈନ୍ୟ ପ୍ରତି ଅସମର୍ଥ। ତାଙ୍କ କହିବା ତାତ୍ପର୍ଯ୍ୟ ହେଉଛି ଏଇଟା, ଇଏ କୋଟିର ଲୋକ ବା କୋଟିର ଲୋକର କଥାଟାକୁ ଧରି ହେବନି, ଆଚାର୍ଯ୍ୟମାନେ ଧରିଦେଉଛନ୍ତି ଭୀଷ୍ମସ୍ୟ ଉଭୟ ପକ୍ଷପାତି ତ୍ୱତ୍। ଭୀଷ୍ମ ମହାଜନ ନା, ଜଣେ ସଂସାର ଶିଖିବାକୁ ପଡ଼ିବ ତାକୁ, ଭଗବାନଙ୍କର ଭକ୍ତ ହେଲେ କେତେ ସହିବାକୁ ପଡ଼େ, ଭଗବାନଙ୍କର ଭକ୍ତ ହେ ଆମେ ହେଇଗଲେ ଯେ ଆମର ଆମେ ପୁରା ଆରାମସେ ରହିବା, ଇଏ ଗୋଟେ ଗୋଟେ ଆମର ଗୋଟେ ଗୋଟେ ମାନସିକତା ହେଇଯାଇଛି, ଆମେ ଭଗବାନଙ୍କର ଭକ୍ତ ହେଇଗଲେ ଆମର କିଛି ଅସୁବିଧା ନାହିଁ, ଖାଲି ଆମେ ଖାଇ ପିଇବୁ ଶୋଇବୁ, ଟିକେ ଠାକୁର ହରେକୃଷ୍ଣ କହିଦେବୁ, ଆରାମସେ ରହିବୁ। ନାଇଁ 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 ଏମିତି ନାହିଁ, ଯେଉଁଠି ଦାୟିତ୍ୱ ରହିଛି ସେଠି ଆରାମ କାହିଁ, ଯେଉଁଠି ରେସ୍ପନ୍ସିବଲ ରହିଛି ସେଠି ଆରାମ ନାହିଁ। ମଣିଷ ଆରାମ କାହାକୁ ମନେ କରେ, କଣ ଆରାମ ବାବୁଲି, ଫାଙ୍କା ଥିଲେ ଆରାମ ରୋଷେଇ କରି ଖାଇବାକୁ ଦେଇଗଲ, ତୁମର ଆଉ କାମ ଦାମ କିଛି ନାହିଁ, ଖାଇଲ ଶୋଇଲ ଗପ ମାରିଲ ବୁଲିଲ। ଗପ ମାରିବା ଏ ଆରାମ, ମଣିଷ ମଣିଷର ଗପ କେତେ ଆରାମ କାହାକୁ କୁହନ୍ତି, ଯେତେବେଳେ ଗପ ମାରିବା ପାଇଁ ଲୋକ ଅଛନ୍ତି, ଗପର 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 ଗସିପିଂ କରିବା ପାଇଁ ଲୋକ ଅଛନ୍ତି, ଏ ମୌଜ ମଜଲିସ୍ କଥା କହିଲେ, ଆଉ ବୁଲିବା ପାଇଁ ସମୟ ଅଛି, ଖାଇବା ପାଇଁ ରୋଷେଇବାସ ହେଇଛି, ଟଙ୍କା ଅଛି, ଖାଇବାକୁ ଦିଆହେଉଛି, ଏଇଟାକୁ ମଣିଷ ଆରାମ ଭାବେ, ଆଉ ଶୋଇବା ଶୋଇବାକୁ କେହି ଡିଷ୍ଟର୍ବ କରୁନଥିବେ, ଶୋଇଲା ଏଇଟା ଆରାମ। ଆଉ ମଣିଷ ଭାବୁଛି ବାବାଜି ହେଇଗଲେ ଏଇସବୁ ଜିନିଷ ଗୁଡ଼ାକ, ଆଉ ଗାଁ ଲୋକ ସେ ଦେଖନ୍ତି, ସେ କହନ୍ତି କୁହନ୍ତି ମଠର ଖାଇକି ଇଏ ଇଏ ଖଟର ଶୋଉଛି, ଆଉ ଗାଁ 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 ମଠ ସେୟା ନୁହେଁ କି, ସକାଳେ ବାବା ଉଠିଲା ବେଳକୁ ଚାରି ପାଞ୍ଚ ଜଣ ଲୋକ ବସିଥିବେ, ଦେଖନ୍ତି ଯେ ଖାଇଲେ ଏ କ'ଣ, ଯା ଯା ଭାତ ଭାତ ଆଣ, ତ ଘରୁ ଆଣ ଯା, ନହେଲେ ସେ କହିବେ ବାବା ଚୁଲା ଲଗାଅ, ଇତାଟେ ଜାଳ ଫାଳ ଆଣିଦେବେ, ତାଙ୍କର ଡାଲା ଫାଲ କଲେ ଖାଇଲେ, ତାଙ୍କୁ ଗପ ଗପ ମାରିଲେ, ପୁଣି ସନ୍ଧ୍ୟାବେଳେ ହେଲା, ପୁଣି ଗଞ୍ଜେ ମଞ୍ଜେ ଖାଇକି ସେ ଝାଞ୍ଜ ଫାଞ୍ଜ ପିଟିଲେ, ତାଙ୍କର ଆରାମସେ ଶୋଇଗଲେ। ଲୋକ ସାଧାରଣ ଲୋକଙ୍କର ଧାରଣା କ'ଣ, ଯେଉଁଠି ଖାଇବାର ଅସୁବିଧା ନାହିଁ, ଯେଉଁଠି ଶୋଇବାର ଅସୁବିଧା ନାହିଁ, ଯେଉଁଠି କଥା କହିବାର ଅସୁବିଧା ନାହିଁ, କିଛି ଦାୟିତ୍ୱ ନଥିବ ଆମ ଜୀବନରେ, ଆମେ ଭକ୍ତ ହେଲା ପରେ ଆମେ ସେଇଟା ଭାବନ୍ତି, ସମସ୍ତେ ଭାବନ୍ତି କ'ଣ, ଏଠି ସଂସାର କଲେ ବହୁତ ଦାୟିତ୍ୱ ଏଇଟା କରିବାକୁ ପଡୁଛି, ମଠକୁ ପଳେଇଲା ଆଉ କିଛି ଦାୟିତ୍ୱ, ସେ ଭାବନ୍ତି ଏଇଟା ସବୁଠୁ ଯଦି କିଛି ଦାୟିତ୍ୱ ଥାଏ ଜୀବନରେ, ସବୁଠୁ ଅଧିକା ଦାୟିତ୍ୱ ହେଉଛି ଭଗବାନଙ୍କର ଭକ୍ତ ହେଲେ, ସବୁଠୁ ଅଧିକା ରେସ୍ପନ୍ସିବଲ। ଏଠି ଆଉ ଛୁଟି ନାହିଁ, ତୁମର ଛୁଟି ଛୁଟି ଆପ୍ଲାଏ କରିଦେଇକି ପଳେଇ ଆଉଛୁ, ମୋ ଦୁଇ ଦିନ ଚାରି ଦିନ ହେଡ଼ମାଷ୍ଟର କଥା, ଆମେ କାହାକୁ ଆପ୍ଲାଏ କରିକି ଯିବୁ, ଆମ ଆପ୍ଲିକେସନ କାହା କତିରେ ଥୋଇକି ଯିବୁ, ଆଜ୍ଞା ଛୁଟି ମୋତେ ଚାରି ଦିନ ଦିଅ, ଛୁଟି ନାହିଁ, ଇଏ ଗୋଟେ ଏମିତି ଚାକିରି, ଏଥିରେ ଛୁଟି ନାହିଁ, ରିଟାୟାର୍ଡ ନାହିଁ, ପେନ୍ସନ୍ ନାହିଁ କି, ତୋର ମାନ ଭାବିଲେ ବୁଝୁଛ ତ, ତୁମର ଯୋଉ ଚାକିରି କରୁଛ ତୁମର ସବୁ ଅଛି, ଆମ ଏ ଚାକିରିରେ ଦରମା ବି ନାହିଁ କି, କ'ଣ କ'ଣ କିଛି ମିଳିବ କିଛି ହିସାବ ନାହିଁ, ଦରମାର କ'ଣ କିଛି ଫିକ୍ସ ଅଛି କି, ଦରମା ନାହିଁ, ଛୁଟି ବି ନାହିଁ, ପେନ୍ସନ୍ ବି ନାହିଁ, ରିଟାୟାର୍ଡମେଣ୍ଟ ବି ନାହିଁ। ଆଉ ମଠକୁ ଯିଏ ଆସନ୍ତି ପ୍ରଥମେ ସେ ଭାବନ୍ତି ଏଇଟା, ମଠକୁ ଗଲେ କ'ଣ କ'ଣ ଟିକେ କରିଦେବା କଥା, ମଠ ତ ପଇସା ଆସୁଛି, କ'ଣ ଟିକେ କରିଦେଇକି ଖାଇ ପିଇକି ଆରାମସେ ରହିବା, ନାହିଁ ନାହିଁ ଏଇ କଥାରେ ପଡ଼ିଛି। ଭଗବାନଙ୍କର ଭକ୍ତ ହେବାକୁ ଗଲେ କେତେ ବଡ଼ ଟାସ୍କ ନେବାକୁ ପଡ଼େ, ଯେମାନେ ଭକ୍ତଙ୍କ ଜୀବନ ଜାଣିବେ ସେମାନେ ଜାଣିପାରିବେ, ତୁମେ ଦାୟିତ୍ୱ ନ ନେଲେ ତୁମେ କୃପା ମିଳିବନି। ଯେଉଁମାନେ ଯେ ଭଗବାନଙ୍କ ପାଇଁ ସେମାନେ ଗୋଟେ ହେଭି ରେସ୍ପନ୍ସିବଲ ନେଇଛନ୍ତି, ନିଜ ଜୀବନରେ ଗୋଟେ ବହୁତ ବଡ଼ ଦାୟିତ୍ୱକୁ ସେ ଆମନ୍ତ୍ରଣ କରିଛନ୍ତି, ହେଭି ଟାସ୍କ। ପ୍ରଭୁପାଦ ଆଜି କ'ଣ ସମଗ୍ର ବିଶ୍ୱରେ ଆଜି ଏମିତି ଯେଉଁ ପୂଜା ପାଉଛନ୍ତି, ଏମିତି ମାଗଣା ପୂଜା ପାଉଛନ୍ତି, ବହୁତ ସାଧୁ ଅଛନ୍ତି ଭଜନ କରି ବୃନ୍ଦାବନରେ ସ୍ୱର ଛାଡ଼ିଛନ୍ତି, ସେ ଏତିକି ପୂଜା ପାଇପାରିବେନି, ଆମେ ତାଙ୍କୁ ଘୃଣା କରୁନୁ, ସେ ଭଗବାନ ରାଧାକୃଷ୍ଣଙ୍କୁ ପାଇଲେ ବି ସେତିକି ପୂଜା ପାଇପାରିବେନି, କିନ୍ତୁ ଯୁଗ ଯୁଗ ପାଇଁ ପୂଜା ପାଇବେ, କାହିଁକି ପୂଜା ପାଇବେ, ତାଙ୍କ ସେ ଭଗବାନ ପାଖକୁ ଯାଇସାରିଲେଣି ଯେଉଁମାନେ ବ୍ରଜରେ, କିନ୍ତୁ ସିଏ ଏତିକି ପାଇବେନି, କାରଣ ଏଇ ଯେଉଁ ପୂଜାଟା ଭଗବାନ ଦଉଛନ୍ତି, କାହିଁକି ଦଉଛନ୍ତି ନା, ସିଏ ଯେଉଁ ଟାସ୍କ ନେଇଛନ୍ତି ନା, 70 ବର୍ଷ ବୟସରେ କେହି ବି ସାଧୁ କେହି ବ୍ୟକ୍ତି ଚାହିଁବେନି ଜଣେ ସ୍ପିରିଚୁଆଲ ପର୍ସନ୍ ମୁଁ ବାହାରକୁ ଯିବି, ସେ ଚାହିଁବ ବୃନ୍ଦାବନ ରହିବି, କେହି କେବେ ଚାହିଁବେନି, ଧର୍ମ ସଂସ୍ଥାରେ ଥିବା ଲୋକ ସେ ବୟସ ବେଳୁ ସିଏ କହୁଛି ମୁଁ ପଳେଇମି ବୃନ୍ଦାବନ ଟିକେ ଭଜନ କରିବି, ଆଉ ଇସ୍କନ ଥିବା ଲୋକ, ଆମେ ଆମର ଭକ୍ତ ବୟସ ହେଲେ କ'ଣ କହୁଛି ମୁଁ ଟିକେ ସାଇଡ଼ କୁଡ଼ ରହିକି ଭଜନ କରିବି ନା, ଆଉ କିଛି ସେଇ ବୟସରେ ବାହାରୁଛନ୍ତି, ପ୍ରଭୁପାଦ ଲେଖୁଛନ୍ତି ନା ତାଙ୍କ ଡାଏରୀରେ ଯେ ବଂଶୀ କ'ଣ ସେ ମନ୍ଦିର ଯେଉଁ ଯମୁନା କୂଳରେ ବଂଶୀ, ବଂଶୀ ବିହାର ନା ବଂଶୀ, ବଂଶୀ ପଟ ପାଖରେ ଯେଉଁ ମନ୍ଦିର କ'ଣ ତାଙ୍କ ସେ ବଂଶୀରେ ସେ ଠାକୁରଙ୍କ ନା, ପ୍ରଭୁପାଦ କହିଲେ ମୋତେ ଏତେ ଏତେ ଭଲ ଲାଗେ, ମୁଁ ଛାତ ଉପରେ ଯମୁନାକୁ ଦର୍ଶନ କରେ, ବଂଶୀ ବିହାର ନା କ'ଣ ମନେ ପଡ଼େ ତାଙ୍କ ନାଁ, ଆଉ ମୟୂରମାନେ ରାବ କରନ୍ତି, ମୋର କୌଣସି ଅସୁବିଧା ନାହିଁ, କିନ୍ତୁ ମୁଁ ସ୍ଥିରରେ ବସିପାରୁନି, କାରଣ ମୋର ଗୁରୁଦେବଙ୍କର ଯେଉଁ ଦାୟିତ୍ୱ ରହିଛି, ସେଇଠୁ ପ୍ରଭୁପାତ ଚାଲି ଚାଲିକା ମଥୁରା ଯାଉଥିଲେ, ମଥୁରାର ଟାଙ୍ଗାରେ ବସିକି ଯାଉଥିଲେ, ଦିଲ୍ଲୀ ଦିଲ୍ଲୀରେ ଯାଇକି ଛପେଇକି ଆସୁଥିଲେ, କେହି ବି ଜଗତରେ ନାହାନ୍ତି ଯେ 70 ବର୍ଷ ବୟସରେ ବାହାରିବ ବାହାରକୁ, ଆଉ ଗୋଟେ ଟାସ୍କ ହେଭି ଟାସ୍କ, ଚିହ୍ନା ନାହିଁ, ପରିଚୟ ନାହିଁ, ପଇସା ନାହିଁ, ଭାଷା ଅଲଗା, କଲଚର ନାହିଁ, କେହି ଲୋକ ନାହାନ୍ତି, ଜଳ ଜାହାଜରେ ପୁଣି ମାନେ 70 ବର୍ଷ ବୟସରେ ବାହାରିକି ଯିବା ବିଦେଶରେ ଯାଇକି, କମ୍ ବଡ଼ ସଂଗ୍ରାମ, ସେଥିପାଇଁ ଏତେ ବଡ଼ ପୂଜା ପାଉଛନ୍ତି, ଆଉ ପାଇବେ ବି ଏତେ ବଡ଼ ସମ୍ମାନ ମିଳିବ, ବର୍ତ୍ତମାନ ଜଣା ପଡ଼ିବନି, ଆଉ 10-20 ବର୍ଷ ଯାଉ ବର୍ତ୍ତମାନ ଯୋଉ ବିଦେଶ ବର୍ତ୍ତମାନ ଯୋଉ ଶିକ୍ଷିତ ଲୋକ ଆସୁଛନ୍ତି ନା ସେମାନେ ପ୍ରଭୁପାଦଙ୍କୁ ଭଲ ଭାବରେ ଜାଣିଛନ୍ତି। ଏ ଟିଚିଂସ ନିହାତି ଏସେନ୍ସିଆଲ ବର୍ତ୍ତମାନ ବହୁତ ଆଟାଚ୍ଡ ପ୍ରଭୁପାଦଙ୍କ ପ୍ରତି, କାରଣ ସେମାନେ ମରିଯିବେ ଯଦି ପ୍ରଭୁପାଦଙ୍କ ଶିକ୍ଷା ନଥିବ। ଆଜିକାଲିର ଯୋଉ ଶିକ୍ଷିତ ଯୁବକ ମାନେ ଯେମିତି ପଥଭ୍ରାନ୍ତ ହଉଛନ୍ତି ନା, ଏଇଟା ନିହାତି ଆବଶ୍ୟକ। ଆରାମ ଜୀବନ ନାହିଁ। ଗୁରୁଦେବ କୁହନ୍ତି କୃଷ୍ଣ ହଉଛନ୍ତି ଅଗ୍ନି ଭଳିଆ, ତୁମେ ଶାନ୍ତିରେ କୋଉଠି ବସିବ? ଅଗ୍ନି ପାଖରେ ଶାନ୍ତିରେ ବସିବ? ଅଗ୍ନି ପାଖରେ ତୁମେ ଶାନ୍ତିରେ ବସିପାରିବ କି? କୃଷ୍ଣ ଅଗ୍ନି ଭଳିଆ, ସେ ପୋଡ଼ିକି ତୁମକୁ କ'ଣ କରିବେ? ପୋଡ଼ିଦେଲେ ଜଣେ ମରିଯିବ, ସୁନାକୁ ଯେତେ ପୋଡ଼ା ହବ କ'ଣ ହବ? ତା ଖାଦ୍ୟ ନଷ୍ଟ ହବ ନା, ଆଉ ତାର ଉଜ୍ଜଳତା ବଢ଼ିବ। କୃଷ୍ଣ ଫାୟାର ଭଳିଆ, ତୁମେ କୃଷ୍ଣ ପାଖରେ ରହୁଛ ନା ତୁମେ ଅଗ୍ନି ପାଖରେ ରହୁଛ? ତୁମେ ସାଧୁ ଆଉ କୃଷ୍ଣ ପାଖରେ ରହୁଛ ନା ଅଗ୍ନି ପାଖରେ ରହୁଛ? ତୁମେ କହିବ ମୋ ମହିଳାକୁ ମୁଁ ରଖିବି ସେମିତି ନାହିଁ, ସେ ତୁମକୁ ଟ୍ୟାକ୍ସ ପରେ ଟ୍ୟାକ୍ସ ଦେବେ, ଟାସ୍କ ପରେ ଟାସ୍କ ଦେଇକି ତୁମକୁ, ଦାୟିତ୍ୱ ପରେ ଦାୟିତ୍ୱ ଦେଇକି ତୁମକୁ ଶୋଧନ କରିବି। ମୁଁ ଏଇ କଥାରେ କହୁଥିଲି ପିତାମ ଭୀଷ୍ମଦେବ, ଏଇ ଯୋଉ ସିଦ୍ଧ ସମୟ ଲେଖିଲେ ନା, ନାଇଁ ନାଇଁ କୋଉଠି ଲେଖିଲେ, ଭୀଷ୍ମ ସ ଉଭୟ ପକ୍ଷପାତିତ୍ୱାତ୍ ଅସ୍ମତ୍ ପାଣ୍ଡବଙ୍କ ସୈନ୍ୟ ପ୍ରତି ଅସମର୍ଥନ। ଦୁର୍ଯ୍ୟୋଧନ କହିବା କଥା ଉଭୟ ପକ୍ଷପାତି, ଭୀଷ୍ମ ଏ ଭୀଷ୍ମଙ୍କର କେତେ ବଡ କାମ, ଭଲ ପାଉଛନ୍ତି କାହାକୁ? ପାଣ୍ଡବ ଯୁଦ୍ଧ କରୁଛନ୍ତି କାହା ପକ୍ଷରେ? ତୁମେ କେବେ ବି ଏ କାମ କରିପାରିବନି, ତୁମେ ଡାଇରେକ୍ଟ ମନା କରିଦ ନା ମୁଁ କରିବିନି ଯୁଦ୍ଧ। ସେ ମହାଜନ ନା ଦାୟିତ୍ୱ ନେଇଛନ୍ତି, କରିବାକୁ ପଡିବ। ଜଣେ ଅନ୍ୟାୟ ଲୋକ ପାଖରେ ରହିବା, ବ୍ରହ୍ମଚାରୀ ହେଇକି ଘର କଥାରେ ମୁଣ୍ଡ ପରେଇବା, ବିବାହ କଥାରେ ମୁଣ୍ଡ ପରେଇବା, ଦାୟିତ୍ୱ ନେବା, ଦୁର୍ଯ୍ୟୋଧନ ପାଖରେ ରହିବା, ଏତେ କଟୁ କଥା ସହିବା, ଏ ସହଜ କଥା? ଦାୟିତ୍ୱ ନାହିଁ କେମିତି? ଦାୟିତ୍ୱ ନାହିଁ ଏଇଟା କ'ଣ ଗୋଟେ ଖୋଲା ଫୁଲା ଫାଙ୍କା ଜୀବନ ନା କ'ଣ? ଯେଉଁମାନଙ୍କର ଯେଉଁମାନେ ଭାବନ୍ତି ଯେ ସଂସାର ଦାୟିତ୍ୱଟା ମୁଁ ନେଇପାରିଲିନି, ମୁଁ ଆସିକି ମଠରେ ଦାୟିତ୍ୱ ନେଇଯିବି ବା ମଠରେ ରହିବି ଆରାମରେ, ମଠରେ ଦାୟିତ୍ୱ ନ ନେଇକି ଆରାମରେ ରହିବି, ସେଟା ସମ୍ଭବ ନୁହେଁ। ମନେ ରଖିବାକୁ ପଡ଼ିବ ସଂସାର ଠାରୁ 100 ଗୁଣ ରେସ୍ପନ୍ସିବୁଲ। ଏଠି ଇଏ ଇଏ ଯୋଉ ମୁଣ୍ଡର ବୋଝ ଯୋଉ ଭଗବାନଙ୍କର, ଏଟା ତ ବୋଝ ନୁହେଁ, ସଂସାର ବୋଝଟା ଗୋଟେ କଷ୍ଟ ଦିଏ, ଇଏ ବୋଝ କେତେବେଳେ କଷ୍ଟ ଦିଏନି, କିନ୍ତୁ ଏଟା ଗୋଟେ ଦାୟିତ୍ୱ, ଏଥିରେ ଆନନ୍ଦ ଅଛି। କିନ୍ତୁ ଏ ଯୋଉ ଆରାମ ଯୋଉଟା ଆମର ସାଧାରଣ ଗୋଟେ ଭାବଦାନ ଆରାମ ଅଛି, କ'ଣ? ଆରାମସେ ଖାଇବା, ଆରାମସେ ଶୋଇବା, ଆରାମସେ ଗପିବା, ଆରାମସେ ବୁଲିବା, ଏଇଟା ସବୁ ନା ନା କ'ଣ ସୁବଳ? ଆଉ ମଠ ଆଉ କ'ଣ? ମଠବନ୍ତ ସେଇଆ ଆଉ କ'ଣ? ଖାନା ଆରାମସେ ଖାଇବା, ଆରାମସେ ଶୋଇବା, ଆରାମସେ ବୁଲିବା, ଆରାମସେ ଗପିବା, ଇଏ ଆମ ଆମର ଗୌଡ଼ି ସମ୍ପ୍ରଦାୟର ମଠ ଗୁଡ଼ାକରେ ଏଗୁଡ଼ା ନାହିଁ, ଏସବୁ ଚାରିଟାଙ୍କ ବନ୍ଦ। ସେଥିପାଇଁ ସେ ମନା କଲେ ଅତ୍ୟାହାର ପ୍ରୟାସ୍ଚ ପ୍ରଜଲ୍ପ ନିୟମାଗ୍ର। ସାଧାରଣ ଲୋକମାନେ ମଠକୁ ଯାଆନ୍ତି, ମଠରେ ଏଇ ଚାରିଟା ଜିନିଷ ଆରାମସେ ମିଳିବ, ଗପ କରିବା ପାଇଁ ଲୋକ ମିଳିବେ, ଆରାମସେ ଖାଇବା ପାଇଁ ମିଳିବ, ଆଉ ଶୋଇବା ପାଇଁ, ଆଉ ଖାଇଲ ପିଇଲ ଶୋଇଲା, ଆଉ କ'ଣ? ଅଲଗା ମଠରେ ଆଉ ରୋଷେଇ ହେଉଛି, ବାସ୍ ଖାଇଲ ପିଇଲ ଶୋଇଲ। ଗୌଡ଼ି ମଠମାନଙ୍କର ତା ନାହିଁ, ଏଇଟା ସେବା ଯୋଗ୍ୟ, ଏଇଟା ସେବା କେନ୍ଦ୍ର, ଏଠି ଦାୟିତ୍ୱ ସବୁବେଳେ ଖାଲି ଦାୟିତ୍ୱ, ରେସ୍ପନ୍ସିବୁଲ ରେସ୍ପନ୍ସିବୁଲ ରେସ୍ପନ୍ସିବୁଲ। କାରଣ ଯାହାର ମାନସିକ ଦାୟିତ୍ୱ ରହିବନି, ତାର ମନ ଉପରେ କିଛି ଗୋଟେ ତାର କମାଣ୍ଡ ରହିବନି, ଦାୟିତ୍ୱ ରହିବନି, ତା ମନ କେବେ ସଂଯମ ହବନି, ସେ ବୁଢ଼ା ହେଇଗଲେ ତାର ଅସ୍ଥିରତା ରହିବ। ଆଉ ଭଗବାନଙ୍କ ପାଇଁ ଦାୟିତ୍ୱ ନେଲେ ହିଁ ଭଗବାନ ଦେଖିବେ, ଗୁରୁକୃଷ୍ଣ ଦେଖିବେ, ଇଏ ଏତିକି ରେସ୍ପନ୍ସିବୁଲ ନେବ, ତାକୁ ସେତିକି କୃପା ମିଳିବ। ଜୀବନରେ ଯିଏ ଯେତେ ବଡ଼ ଆଜି ହେଇଛନ୍ତି, କେମିତି ବଡ଼ ଖାଲି ମନକୁ ମନେ ହେଇନାହାନ୍ତି, ସେ ସେତିକି ରେସ୍ପନ୍ସିବୁଲ ନେଇଛନ୍ତି। ଖାଲି ସ୍କୁଲରେ ଯିଏ ପ୍ରଧାନମନ୍ତ୍ରୀ ହେଇଯାଉଛି ନା କ'ଣ, ସରି କ'ଣ ହେଡ୍ ଟିଚର ଯିଏ ହେଇଯାଉଛି, ଦେଶରେ ଯିଏ ପ୍ରଧାନମନ୍ତ୍ରୀ ହେଇଯାଉଛି, ସେ ଖାଲି ଏମିତି ଖାଲି ପ୍ରଧାନମନ୍ତ୍ରୀ ହେଇଯାଉଛି, ସେତିକି ରେସ୍ପନ୍ସିବୁଲ ନୁହଁ? ସେତିକି ଲୋକଙ୍କ ତ ନିନ୍ଦା ଶୁଣୁଛି, କେତେ କାର୍ଟୁନ୍ ପିକ୍ଚର କରି ଛଡ଼ା ହେଉଛି, କେତେ କ'ଣ କରାହେଉଛି, ଯିଏ ବଡ଼ ହବ ତାକୁ ରେସ୍ପନ୍ସିବୁଲ ନେବାକୁ ପଡ଼ିବ। ଦାୟିତ୍ୱ ନେଲେ ତୁମେ ବଡ଼ କେମିତି ହବ, କୃପା କେମିତି ପାଇବ? ଭୀଷ୍ମଦେବ କେତେ କଥା କହିଛନ୍ତି ଏଇ ଦୁର୍ଯ୍ୟୋଧନ, ସେ ସବୁ ସ୍ଥିର ରୁହନ୍ତି, ସବୁ ସହିଛନ୍ତି, ଦାୟିତ୍ୱ ନେଇଛନ୍ତି, ସିଏ ଦାୟିତ୍ୱ ନେଲେ ସହିବାକୁ ପଡ଼ିବ। ଏଇଠି ତାଙ୍କର ଭୀଷ୍ମଦେବଙ୍କୁ ଦେଖି ଆଗେ ଦ୍ରୋଣାଚାର୍ଯ୍ୟ କହିଲେ କପଟ କରିକି, ବର୍ତ୍ତମାନ ଭୀଷ୍ମଦେବଙ୍କୁ କହୁଛନ୍ତି, ଏ ଭୀଷ୍ମଦେବଙ୍କ ଯୋଗୁଁ ଯଦିଓ ଆମର ସୈନ୍ୟ ବଳ ହେଉଛି ପର୍ଯ୍ୟାପ୍ତ, କିନ୍ତୁ ପରାସ୍ତ ଆମେ ହବା କାହିଁକି? ଉଭୟ ପକ୍ଷପାତି, ତାଙ୍କ କହିବା ତାତ୍ପର୍ଯ୍ୟ ଏହା। ଭୀଷ୍ମଦେବୀ କହିଥିଲେ ଦୁର୍ଯ୍ୟୋଧନଙ୍କୁ, ସେ କହିଦେଇଛନ୍ତି ମଝିରେ, ମଝିରେ କହିଛନ୍ତି, ଆରମ୍ଭରେ କହିନାହାନ୍ତି, ମଝିରେ କହିଛନ୍ତି, ମଝିରେ କହିଛନ୍ତି। କାରଣ ଯେତେବେଳେ ଦେଖୁଛନ୍ତି ତା ସୈନ୍ୟମାନେ ଦୁଇ ଦିନ ତୃତୀୟ ଦିନ କତୁରୁ ଆରମ୍ଭ କରିଛନ୍ତି, ତୃତୀୟ ଦିନ କତୁରୁ ଆସିକି ପିତାମ ଭୀଷ୍ମ କହୁଛନ୍ତି ନା, ପିତାମହ ଆପଣ ସୈନ୍ୟ ସେନାପତି ପଦ ଛାଡ଼ି ଦିଅନ୍ତୁ, କର୍ଣ୍ଣଙ୍କୁ ମୁଁ ସେନାପତି କରିବି। କାରଣ କର୍ଣ୍ଣ ସବୁବେଳେ ଦେଶ ରହୁଥିଲା କାହା ପ୍ରତି, ଏଇ କର୍ଣ୍ଣର ଏଇ ସଦ୍ଗୁଣ, କର୍ଣ୍ଣର କେତେ ଭଲ ଗୁଣ ଥିଲା, ସବୁ ଗୁଣ ଗୁଡ଼ାକ ଯାହା କହନ୍ତି ଜିରୋ ହେଇଗଲା ଏଇ ଗୋଟେ ଜିନିଷ ପାଇଁ। ଭଗବାନଙ୍କୁ ତ ସେ ପରେ ମନା କରିଦେଲା, ବା ଭଗବାନଙ୍କ କଥା ମାନିଲାନି ମାନିଲାନି। ପିତାମହ ଭୀଷ୍ମଙ୍କ ପ୍ରତି ଦ୍ୱେଷ କଲା, ମହାଜନଙ୍କ ପ୍ରତି ଦ୍ୱେଷ କଲା, ସବୁବେଳେ ତାଙ୍କୁ ଦ୍ୱେଷ କରିବ, କାହିଁକି ସେ ସବୁବେଳେ ଚାହାନ୍ତି କାହାକୁ ଠକିବା ପାଇଁ। ପିତାମହ ଭୀଷ୍ମ କାହାକୁ ଠକନ୍ତି, ଦୁର୍ଯ୍ୟୋଧନଙ୍କୁ ନାହିଁ, କର୍ଣ୍ଣଙ୍କୁ, ସବୁବେଳେ କର୍ଣ୍ଣ। କାହିଁକି ପିତାମହ ଭୀଷ୍ମ ଜାଣନ୍ତି କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ ନଷ୍ଟ କରୁଛନ୍ତି ଦୁଇ ଜଣ, କର୍ଣ୍ଣ ଶକୁନି। ଶକୁନିକି ସେ ବିଶେଷ କିଛି କହିପାରନ୍ତିନି ପିତାମହ ଭୀଷ୍ମ ସମ୍ବନ୍ଧୀ, ଆଉ ସେ ଜାଣିଲେ ଖଳ ଲୋକଟା, କିନ୍ତୁ କର୍ଣ୍ଣକୁ ବେଶୀ କୁହନ୍ତି କାହିଁକିନା ସେ କୁନ୍ତୀଙ୍କର ପୁତ୍ର, ୟାର ଆଧାର ଅଛି, ଏ ଲୋକଟା ଧରିପାରିବ, ଇ ଶକୁନି କଣ ଧରିବ। ସ୍ନେହ ଯୋଉଠି ଥାଏ ନା ଲୋକ ସେଠି ବେଶୀ ମାନେ ତା ଜାହିର କରିବ ତା ଶାସନଟା, ସେଥିପାଇଁ ଏ ପ୍ରଥମ ଶତ୍ରୁ ଭାବୁଥିଲେ କିଏ, କର୍ଣ୍ଣ ପିତାମହ ଭୀଷ୍ମଙ୍କୁ ଶତ୍ରୁ ଭାବୁଥିଲେ, କାରଣ ସବୁ କଥାରେ କର୍ଣ୍ଣକୁ ଠକନ୍ତି। ଆଉ କର୍ଣ୍ଣ ସେ ନେଇ ଶେଷ ଦିନ କାନ୍ଦିଲେ, ଶେଷରେ କର୍ଣ୍ଣ କାନ୍ଦିଲେ ନା, ହେଲେ କାନ୍ଦିଲା ଆଉ କ'ଣ ଅଛି, ଆଉ କିଛି ନାହିଁ, ଶେଷରେ ବୁଝିଲେ ମହାଜନ ତାଙ୍କର ସ୍ନେହଟା ଅଲଗା ନା, କର୍ଣ୍ଣ ଶେଷରେ ବୁଝିଲେ, ଶେଷରେ ବୁଝିଲା ଆଉ କିଛି ନାହିଁ। ଏଇ ପ୍ରଥମ ମହାଭାରତ ଯୁଦ୍ଧ ଯେତେବେଳେ ଦାୟିତ୍ୱ ଦିଆହେଇଗଲା ପିତାମହ ଭୀଷ୍ମଙ୍କୁ, ସେ କର୍ଣ୍ଣଙ୍କୁ କେଉଁଥିରେ ଗଣିଲେ, ରଥିରେ ଗଣିଦେଲେ, ସେ ଅତିରଥି କର୍ଣ୍ଣ ଅଭିମାନ କରିଦେଲେ, ଆରେ ପିତାମହ ଭୀଷ୍ମ ଜାଣନ୍ତି ମୁଁ ଅତିରଥି, ମୋତେ କ'ଣ ଗଣିଲେ, ରଥିରେ ମୁଁ ସେନାପତି ହେବିନି, ପିତାମହ ଭୀଷ୍ମ ଯେ ପର୍ଯ୍ୟନ୍ତ ଯୁଦ୍ଧ କରୁଥିବେ ମୁଁ ଯୁଦ୍ଧ କରିବି, ସେନାପତି ହେବିନି, ମୁଁ ଯୁଦ୍ଧ କରିବି ନା। ଆଉ ଅଭିମାନ ବଳ ଥିଲା, ସେଥିପାଇଁ ତୃତୀୟ ଦିନ ଚତୁର୍ଥ ଦିନ ପରେ ଆସିକି ଶିଖାଉଥାଏ କିଏ, କର୍ଣ୍ଣ କୁହ ପିତାମହ ଭୀଷ୍ମଙ୍କୁ ସେ ଠିକ୍ ସେ ଯୁଦ୍ଧ କରୁନାହାନ୍ତି, ସେ ଛାଡ଼ି ଦିଅନ୍ତୁ ମୁଁ ଯିବି। ସେତେବେଳେ ପିତାମହ ଭୀଷ୍ମଦେବ କହିଥିଲେ, ଦୁର୍ଯ୍ୟୋଧନ ତୃତୀୟ କି ଚତୁର୍ଥ ଦିନରେ କହିଥିଲେ, ମୁଁ ଏଇ ବୟସରେ 40 ବର୍ଷ ବୟସରେ ତୋର ଅର୍ଣ୍ଣ ଖାଇଛି, ସେଥିପାଇଁ ମୁଁ ଯୁଦ୍ଧ କରୁଛି ତୋ ପକ୍ଷରୁ, ଦେହଟା ତୋର କିନ୍ତୁ ମନଟା ହେଉଛି ପାଣ୍ଡବମାନଙ୍କର, ସେ କହିଦେଇଛି ଦେଖିଲି, ଯୋଉଟାକୁ ସେ ବର୍ତ୍ତମାନ ଡାଉଟ୍ କରୁଛି ଦୁର୍ଯ୍ୟୋଧନ। ଏ ଉଭୟ ପକ୍ଷପାତି ମୋ ପଟରେ ରହିଛନ୍ତି, କିନ୍ତୁ ସ୍ନେହ ରହିଛି ସେପଟରେ, ପିତାମହ ଭୀଷ୍ମ 3 ଦିନ 4 ଦିନ ପରେ କହିଦେବେ ଠିକ ତୁମେ ଯାହା ଭାବୁଛୁ ଠିକ, ମୁଁ ତାକୁ ଭଲ ପାଇଛି, ମୋର ପାଣ୍ଡବମାନେ ସ୍ନେହର ପୁତ୍ର ଭଳି ମୁଁ ତାଙ୍କୁ କେବେ ବି ଭୁଲି ପାରିବିନି। ମୁଁ ଏଇ କଥାରେ କହୁଥିଲି ଯେ ମହାଜନଙ୍କୁ ବୁଝିବାଟା ବହୁତ କଷ୍ଟ, ପିତାମହ ଭୀଷ୍ମ ସବୁବେଳେ ଠୁକୁଥିଲେ କାହାକୁ, କର୍ଣ୍ଣଙ୍କୁ, ଏଥିପାଇଁ କର୍ଣ୍ଣ କୁନ୍ତୀଙ୍କର ପୁତ୍ର, ଇଏ ବଦଳିଯିବ, ଶକୁନି କହି କିଛି ଲାଭ ନା, କିନ୍ତୁ କର୍ଣ୍ଣ ଓଲଟା ହଉଥିଲା, ମୋତେ ପିତାମହ ଭୀଷ୍ମ ସବୁବେଳେ ଦ୍ୱେଷ କରୁଛନ୍ତି ମୁଁ ସୁତ ପୁତ୍ର ବୋଲି, ସେ ବୁଝି ମହାଜନଙ୍କର ଗମ୍ଭୀର ଅର୍ଥ ତାଙ୍କୁ ବୁଝିବ କି। ସେଥିପାଇଁ କର୍ଣ୍ଣ ଯେତେବେଳେ ସର ଛାଡ଼ ଦେଇଛନ୍ତି କିଏ, ଭୀଷ୍ମଦେବ ସର ଛାଡ଼ ଦେଇଛନ୍ତି, ସମସ୍ତେ ଦେଖା କରିବାକୁ ଯିବେ ନା, ଅତିରଥି ନା, ତାପରେ ମର୍ଯ୍ୟାଦା କର୍ଣ୍ଣ ଯେତେ ଦେଖା କରିବା ପାଇଁ ଏକାକି ଯାଇଛନ୍ତି, ସେ ଅଭିମାନ କରିଥିଲେ ନା ସେନାପତି ହେବେ, ଅଭିମାନ ଯେତେ ପର୍ଯ୍ୟନ୍ତ ପିତାମହ ଭୀଷ୍ମ ଅସ୍ତ୍ର ନ ଛାଡ଼ିବେ, ତାଙ୍କର ଶରୀର ନ ଛାଡ଼ିବେ, ସେ ପର୍ଯ୍ୟନ୍ତ ଯୁଦ୍ଧରୁ ସେ ବିରତ ନ ହେବେ, ସେ ପର୍ଯ୍ୟନ୍ତ ମୁଁ ଯୁଦ୍ଧ କରିବେ, ତାପରେ ତ କର୍ଣ୍ଣ ସେନାପତି ହେବେ। ଯାଇଛନ୍ତି, ଯାଉ ଯାଉ ଯେତେବେଳେ ଯାହିଁକି ପ୍ରଥମେ ଯାଇ କହୁଛନ୍ତି, ମୁଁ କୁନ୍ତି ସରି ମୁଁ ସୂର୍ଯ୍ୟପୁତ୍ର କର୍ଣ୍ଣ ଆସିଛି, ସେ ସୂର୍ଯ୍ୟପୁତ୍ର ହାତରେ କହୁନଥିଲେ ମୁଁ ଦୁର୍ଯ୍ୟୋଧନର ସଖା, ମାନେ ମଣିଷର ବୁଦ୍ଧିଟା ସଙ୍ଗରେ ଏମିତି ଖରାପ ହେଇଯାଏ, ସେତେବେଳେ ଖାଲି ଦୁର୍ଯ୍ୟୋଧନ ସଖା ବୋଲି କହିଲେ, ସୂର୍ଯ୍ୟପୁତ୍ର ସିଏ ସେଟା ବି କେତେବେଳେ କୁହନ୍ତିନି, ଦୁର୍ଯ୍ୟୋଧନ ସଖା, ଦୁର୍ଯ୍ୟୋଧନ ସଖା ଖାଲି କହିଲେ। ସେତେବେଳେ ପିତାମହ ଭୀଷ୍ମ କହିଲେ କୁନ୍ତି ପୁତ୍ର ଆସ, ଆକୁ ପୁରା ସକ୍ ଭଳିଆ ଲାଗିଲା, ଅତିରଥି ନାଇଁ ଏମିତି ଲାଗିଲା, ଅତିରଥି କୁନ୍ତି ପୁତ୍ରଙ୍କୁ ସ୍ୱାଗତ ଆସ, ୟା ମୁଣ୍ଡ ପରେ ଝାଞ୍ଜା ହେଇଗଲା, କାହାର ଜାଣିଛନ୍ତି ମୁଁ ଅତିରଥି ବୋଲି, ଇଏ ଜାଣିଛନ୍ତି ମୁଁ କୁନ୍ତିଙ୍କର ପୁତ୍ର ବୋଲି, ମୋତେ କାହିଁ କେବେ କହିନାହାନ୍ତି। ସେ ତାଙ୍କର ଗୋଟିଏ ପ୍ରଶ୍ନ ସେଠି ଥିଲା, ସେଠି କାନ୍ଦିଲେ କର୍ଣ୍ଣ, କାନ୍ଦିଲେ ଆଉ ତ ଅଛି କ'ଣ, ଆଉ କିଛି ନାହିଁ, ମହାଜନ ମାନେ ତ ଏମିତି ନୁହନ୍ତି ନା। କର୍ଣ୍ଣ ପଚାରିଲେ ପିତାମହ ଆପଣ ଆଜି ମୋତେ ଅତିରଥି ବୋଲି କହୁଛନ୍ତି, କୁନ୍ତି ପୁତ୍ର ବୋଲି କହୁଛନ୍ତି, କିନ୍ତୁ ଯେଉଁଦିନ ଯୁଦ୍ଧ ଆରମ୍ଭ ହେଲା ମୋତେ କାହିଁକି ରଥିରେ ଗଣିଲେ, ଅର୍ଦ୍ଧରଥିରେ ଗଣିଲେ? ସେତେବେଳେ ପିତାମହ ଶରଶଯ୍ୟାରେ ଶୋଇକି ଆଖୁକୁ ଯନ୍ତ୍ର ଭିତରେ ପୁରେଇଲେ ଜଣାପଡ଼େ ମିଠା ଅଛି କି ନାହିଁ। ସାଧୁ ପୁରୁଷମାନେ ଏତେ କଷ୍ଟ ପାଇଲେ, ତାଙ୍କ ପାଖରେ ରସ ଅଛି ନା, ସବୁବେଳେ ତାଙ୍କ ପାଖରେ ମଧୁର ଉପଦେଶ ଆସିବ। ସେତେବେଳେ ସେ ବିରକ୍ତି ପ୍ରକାଶ କରୁନାହାନ୍ତି, କହିଲେ ତୋର ମଙ୍ଗଳ ପାଇଁ ମୁଁ ସବୁବେଳେ ତୋତେ ରୋକୁଥିଲି। କାହିଁକି ରୋକୁଥିଲି? ତୋର ବଳ ଦ୍ୱାରା ଦୁର୍ଯ୍ୟୋଧନ ବେଶୀ ଖରାପ ହଉଥିଲା, ସେଥିପାଇଁ ତୋତେ ପ୍ରତି ପ୍ରତି ପରିସ୍ଥିତିରେ ତୋତେ ଅତିରଥି ବୋଲି କାହିଁକି ଗଣିଲେ? ଏଥିପାଇଁ ନା, ତୋ ବଳରେ ହିଁ ଦୁର୍ଯ୍ୟୋଧନ ଅଧର୍ମ କାର୍ଯ୍ୟ କରୁଛି। ତୁମେ ହେଉଛୁ କୁନ୍ତିଙ୍କର ପୁତ୍ର, ଆଉ ମୋର ସେ ବଂଶ ସହିତ ପୁରା ସମ୍ପୂର୍ଣ୍ଣ ଯାହା କୁହନ୍ତି ଅଙ୍ଗାଙ୍ଗୀ ଭାବରେ ସ୍ନେହରେ ମୁଁ ଜଡ଼ିତ। ଆଉ କର୍ଣ୍ଣ ବହୁତ କାନ୍ଦିଛି, କାନ୍ଦିଲା ଆଉ କ'ଣ ସେତେବେଳେ ବୁଝିବ, ଯାହା କୁହନ୍ତି ସୂର୍ଯ୍ୟ ଅସ୍ତ ହେଇଗଲା, ଆଉ କ'ଣ ଆଲୋକ ମିଳିବ? ଆଉ ଆଲୋକ ମିଳିବ? ମହାଜନ ମାନଙ୍କୁ ବୁଝିବାଟା ବହୁତ କଷ୍ଟ, ତା ଗମ୍ଭୀର ହୃଦୟ କର୍ଣ୍ଣ ସେତେବେଳେ ବୁଝିଲେ। ଭୀମ ଉଭୟ ଭୀଷ୍ମଦେବ ଉଭୟ ବକ୍ଷପାତି, ସେଥିପାଇଁ ଦ୍ରୋଣାଚାର୍ଯ୍ୟଙ୍କୁ ଦ୍ରୋଣାଚାର୍ଯ୍ୟଙ୍କ ଦୋଷ ଦେଖିକି ତାଙ୍କ ଭୀମଙ୍କର ଦୋଷ ଦେଖାଉଛନ୍ତି, ଏ ଭୀଷ୍ମଙ୍କର ଦୋଷ ଦେଖାଉଛନ୍ତି। ଯଦି ଆମେ ହାରିବୁ କେବଳ ଭୀଷ୍ମଙ୍କ ପାଇଁ ହାରିବୁ, କାରଣ ଭୀଷ୍ମ ହେଉଛନ୍ତି ଉଭୟ ପକ୍ଷପାତି। ଆଉ ପାଣ୍ଡ ଭୀମସ୍ୟ ଏକ ପକ୍ଷପାତିତ୍ୱାତ୍ ଏତଦ୍ ବଳମ୍ ଅସ୍ମଦ୍ ବଳମ୍ ପ୍ରତି ସମର୍ଥମ୍ ଭାତି। ମୋତେ ଜଣାପଡ଼ୁଛି, ମାନେ କପଟିଟା କପଟି କଥା, ତାର ଭୀମ ଏକ ପକ୍ଷପାତିତ୍ୱାତ୍, ଯେହେତୁ ଈଶ୍ୱର ସ୍ୱାମୀଙ୍କର ଟୀକା, ଭୀମ ଯେହେତୁ ଏକ ପକ୍ଷପାତି, ତାଙ୍କର ବଳ ଏତଦ୍ ବଳମ୍ ଅସ୍ମଦ୍ ବଳ ପ୍ରତି ସମର୍ଥମ୍ ଭାତି, ତାଙ୍କର ବଳ ଆମ ବଳ ପ୍ରତି ସମର୍ଥ ହବ, ସେ ଆମକୁ ପରାସ୍ତ କରିଦେବେ। ଆମର ଅଧିକ ସୈନ୍ୟ ଥିଲେ ବି ମୁଖ୍ୟ ହେଲା ଆମର ସେନାପତି ଉଭୟ ପକ୍ଷପାତି, ତାଙ୍କର କହିବାର ତାତ୍ପର୍ଯ୍ୟ ଏଇଆ, କିନ୍ତୁ ଶ୍ଳୋକର ଅର୍ଥଟା ତା ନାହିଁ, କିନ୍ତୁ ସେ କହିବାର ମନୋଭାବଟା ତାଙ୍କର ହଉଛି ଏଇଟା, ଆକ୍ଷେପ କରୁଛନ୍ତି ଦ୍ରୋଣାଚାର୍ଯ୍ୟଙ୍କୁ ଆଉ ଭୀଷ୍ମଦେବଙ୍କୁ। ଏତିକି କହି ସେ ବୁଝିବ, ସେ ଜାଣିପାରୁଛନ୍ତି ଯେ ପିତାମ ଭୀଷ୍ମ କାଳେ ଧରିଦେବେ, ପୁଣି ସାଙ୍ଗେ ସାଙ୍ଗେ ପିତାମ ଭୀଷ୍ମଙ୍କୁ ପ୍ରଶଂସା କରି କହୁଛନ୍ତି, ଅୟନେଷୁ ଚ ସର୍ବେଷୁ ଯଥା ଭାଗମ ଅବସ୍ଥିତା ଭୀଷ୍ମମେବାବି ରକ୍ଷନ୍ତୁ ଭବନ୍ତ ସର୍ବଏବ ହି। ବର୍ତ୍ତମାନ ଆପଣମାନେ ସମସ୍ତେ ବ୍ୟୁହ ମଧ୍ୟରେ ନିଜ ନିଜ ସ୍ଥାନରେ ଘାଟିମାନଙ୍କରେ ଠିକ୍ ଭାବରେ ରହି ପିତାମ ଭୀଷ୍ମଙ୍କୁ ପୂର୍ଣ୍ଣ ପ୍ରାଣରେ ସହାୟତା କରିବା ସହାୟତା ହେବା ଉଚିତ। ପିତାମ ଭୀଷ୍ମ ଉଭୟ ପକ୍ଷପାତି, ତାଙ୍କର କହିବାର ତାତ୍ପର୍ଯ୍ୟ ଏଇଟା ଥିଲା। ଏଇଟା କହିଦେଇ ସାଙ୍ଗେ ସାଙ୍ଗେ କହିଲେ, ଦେଖ ପିତାମ ଭୀଷ୍ମଙ୍କୁ କାଳେ କିଏ ପଛରୁ ଆସିକି ମାରିଦେବ, ତେ ପିତାମ ଭୀଷ୍ମଦେବଙ୍କୁ ସମସ୍ତେ ସବୁବେଳେ ସୁରକ୍ଷା ଦେବ, କାରଣ ପିତାମ ଭୀଷ୍ମଙ୍କ ଉପରେ ବିଜୟ ଲାଭ ନିର୍ଭର କରୁଛି। ପଲିଟିକାଲ ଲୋକ କଥାକୁ ସବୁବେଳେ ଟର୍ନ କରୁଛି। ତାତ୍ପର୍ଯ୍ୟ, ଦୁର୍ଯ୍ୟୋଧନ ପିତାମ ଭୀଷ୍ମଙ୍କର ବଳବୀର୍ଯ୍ୟ ପ୍ରଶଂସା କରିସାରିଲା ପରେ କାଳେ ଅନ୍ୟମାନେ କେହି ଭାବିପାରନ୍ତି ଯେ ଦୁର୍ଯ୍ୟୋଧନ ସେମାନଙ୍କ ଉପରେ କୌଣସି ଗୁରୁତ୍ୱ ଆରୋପ କରୁନାହାନ୍ତି। ଏଇଟା ଇଏ ହେଉଛି ପ୍ରଭୁ ତାଙ୍କର ସ୍ୱତନ୍ତ୍ର ସାଙ୍ଗେ ଧରିଲେ, କାଳେ ଅନ୍ୟମାନେ ଭାବିବେ କ'ଣ ଖାଲି ଦ୍ରୋଣାଚାର୍ଯ୍ୟ ଆଉ ପିତାମ ଭୀଷ୍ମ ହିଁ ଦୁର୍ଯ୍ୟୋଧନ ପାଇଁ ଇମ୍ପୋର୍ଟାଣ୍ଟ, ଆମମାନଙ୍କର କିଛି ଗୁରୁତ୍ୱ ନାହିଁ, ତେଣୁ ସମସ୍ତେ କହୁ ଯାଇ ତୁମେମାନେ ବି ସାହାଯ୍ୟ କରିବ, କାରଣ ପିତାମ ଭୀଷ୍ମଙ୍କୁ ତୁମେମାନେ ସହଯୋଗ ନ କଲେ ଆମେ ବି ବିଜୟ ଲାଭ କରିପାରିବାନି। ପଲିଟିକାଲ ଲୋକ ନା, ଦୁର୍ଯ୍ୟୋଧନ ସେମାନଙ୍କ ଉପରେ କୌଣସି ଗୁରୁତ୍ୱ କରୁନାହାନ୍ତି, ଏଥିପାଇଁ ଏକ ରାଜନୀତିଜ୍ଞ କୂଟନୈତିକ ହିସାବରେ ଉପର ଲିଖିତ ମତେ କହି ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କଲେ। ସେ କୂଟନୀତି ବହୁତ ଥିଲେ ନା, ସେ ବଡ଼ ଜୋର ଦେଇ କହିଲେ, ଏହା ନିଃସନ୍ଦେହ ଯେ ଭୀଷ୍ମଦେବ ସର୍ବୋତ୍ତମ ବୀର ଅଟନ୍ତି, କିନ୍ତୁ ସେ ଜଣେ ବୃଦ୍ଧ ଲୋକ, ତେଣୁ ପ୍ରତ୍ୟେକ ସବୁ ଦିଗରୁ ତାଙ୍କର ସୁରକ୍ଷା କଥା ଚିନ୍ତା କରିବା ଉଚିତ। ସେ ଯୁଦ୍ଧରେ ନିଯୁକ୍ତ ହୋଇପାରନ୍ତି ଏବଂ ସେ ଗୋଟିଏ ପାଖରେ ରହି ଯୁଦ୍ଧ କରୁଥିବା ବେଳେ ଶତ୍ରୁମାନେ ତାଙ୍କର ଅନ୍ୟ ପାଖରେ ଯୁଦ୍ଧର ସୁଯୋଗ ନେଇପାରନ୍ତି, ତେଣୁ ଅନ୍ୟ ବୀରମାନେ ସେମାନଙ୍କର ଘାଟି ସ୍ଥାନମାନେ ତ୍ୟାଗ କରିବା ଉଚିତ ନୁହେଁ। ଏ ବଳଦେବ ଦଶମ ଟିକାର ଅଛନ୍ତି, ଏବଂ ଶତ୍ରୁମାନଙ୍କୁ ବିହଭେଦ କରିବାକୁ ଛାଡ଼ିଦେବା ଉଚିତ ନୁହେଁ। ଦୁର୍ଯ୍ୟୋଧନ ଭଲ ଭାବରେ ଅନୁଭବ କଲେ ଯେ କୌରବମାନଙ୍କର ବିଜୟ ଭୀଷ୍ମଦେବଙ୍କ ଉପରେ ନିର୍ଭର କରେ। ଭୀଷ୍ମଦେବ ଓ ଦ୍ରୋଣାଚାର୍ଯ୍ୟ ଯେ ଏହି ଯୁଦ୍ଧରେ ପୂର୍ଣ୍ଣ ପ୍ରାଣରେ ଆତ୍ମନିୟୋଗ କରିବେ, ଏ ସମ୍ବନ୍ଧରେ ସେ ଦୃଢ଼ ନିଶ୍ଚିତ ହୋଇଯାଇଥିଲା, କାରଣ ସେ ଭଲ ଭାବରେ ଜାଣିଥିଲା ଯେ ଏଇଟା ହେଉଛି ପ୍ରଭୁଙ୍କର ପୁରା ବଳଦେବ ଦଶମର ଟିକା। ଅର୍ଜୁନଙ୍କର ସ୍ତ୍ରୀ ଦ୍ରୌପଦୀଙ୍କ ସଭାରେ ସମସ୍ତ ବିଶିଷ୍ଟ ଯୋଦ୍ଧାମାନେ ଯୋଦ୍ଧା ବୀର ସେନାପତିମାନଙ୍କର ସମକ୍ଷରେ ଉଲଗ୍ନ କରାଯାଇଥିଲା ଏବଂ ଦ୍ରୌପଦୀ ଅସହାୟ ଅବସ୍ଥାରେ ସେମାନଙ୍କୁ ନ୍ୟାୟ ପାଇଁ ପ୍ରାର୍ଥନା କରିଥିଲେ, ସେତେବେଳେ ସେମାନେ ପଦେ କଥା ବି କହିନାହାନ୍ତି। ଯଦିଓ ସେ ଜାଣିଥିଲେ ଯେ ଏ ଦୁଇଜଣ ବିଶିଷ୍ଟ ସେନାପତି ଅର୍ଥାତ୍ ଭୀଷ୍ମ ଓ ଦ୍ରୋଣଙ୍କର ପାଣ୍ଡବମାନଙ୍କ ପ୍ରତି ସ୍ନେହାନୁଭୂତି ଅଛି, ତଥାପି ସେ ଆଶା କରିଥିଲେ ଯେ ସମସ୍ତଙ୍କର ସ୍ନେହାନୁଭୂତି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଦୂର କରିଦେବା ଉଚିତ। ଦ୍ୟୁତ କ୍ରୀଡ଼ା ବା ପଶା ଖେଳ ସମୟରେ ସେମାନେ ଯେଭଳି ଭାବରେ ଆଚରଣ କରିଥିଲେ ବର୍ତ୍ତମାନ ସେହିଭଳି ଭାବରେ ଆଚରଣ କରିବା ଉଚିତ। ଏ ବଳଦେବ ଦେଶଟିକୁ ପ୍ରବାଦ ପୁରା ଏଇଟା ରଚନା କରିଛନ୍ତି। ଏଠି କହିଲେ ନା ହଁ ଏଗାର ନମ୍ବର ନା ଏଗାର ନମ୍ବର ହେଇ ବୋଧେ ଅଥବ ମଦ ମଦ ଉକ୍ତିଭାବ ବିଜ୍ଞାନ ଆଚାର୍ଯ୍ୟ ସ୍ଥିତି ଉଦାସୀନ ତତ୍ ମତ କାର୍ଯ୍ୟମ କ୍ଷତି ଇତି। ବଳଦେବ ଦେଶ ଲେଖୁଛନ୍ତି, ମୁଁ ଯେମିତି କଥାବାର୍ତ୍ତା କରୁଛି ମୋ କଥାଟାକୁ ଯଦି ବୁଝିଦେବେ ଆଚାର୍ଯ୍ୟମାନେ, ଆଚାର୍ଯ୍ୟମାନେ କି ଦ୍ରୋଣାଚାର୍ଯ୍ୟ ବୁଝିଦେବେ, ଭୀଷ୍ମ ବୁଝିଦେବେ, ତାହେଲେ ମୋର କ୍ଷତିଟା ମୋର ହେଇଯିବ। ତସ୍ମିନ୍ ସୁ କାର୍ଯ୍ୟଭାରମ ଅର୍ପୟନମ ଆହ ଇତି ବିଭାବ୍ୟ, ଏହା ଚିନ୍ତା କରିକି ତସ୍ମିନ୍ ସୁକାର୍ଯ୍ୟଭାରମ ଅର୍ପୟନ ଆହ ସବୁ କାର୍ଯ୍ୟଭାର ଦେଲେ, କଣ କାର୍ଯ୍ୟଭାର ଦେଲେ କହିଲେ ନା ଅୟନ ଯୁ ସର୍ବେଶୁ, ସମସ୍ତେ ନିଜ ନିଜ ସ୍ଥାନ ରୁହ। ଆଚ୍ଛା, ସୈନ୍ୟ ପ୍ରବେଶ ବଦ୍ମସୁ ସୈନ୍ୟ ପ୍ରବେଶ ସ୍ଥାନ ବା ଘାଟିରେ ଯଥାଭାଗ ବିଭକ୍ତା ସ୍ୱାଂ ସ୍ୱାଂ ଯୁଦ୍ଧଭୂମି ଅପରିତେଜ୍ୟ, ନିଜ ଯାହା ଲେଖିଛନ୍ତି ପ୍ରବେଶ ସବୁତା କୁହନ୍ତୁ, ନିଜ ନିଜ ସ୍ଥାନ କେବେ ତ୍ୟାଗ କରିବନି, ସ୍ୱ ସ୍ୱ ଯୁଦ୍ଧଭୂମି ଅପରିତେଜ୍ୟ, ନିଜ ନିଜର ଘାଟି ସ୍ଥାନ ମାନ ଯୋଗେଇକି ରହିବ। ଭବନ୍ତ ଭବଦାଦୟ ଭୀଷ୍ମ ଏବ ରକ୍ଷନ୍ତୁ, ସମସ୍ତେ ମିଶିକି ଭୀଷ୍ମଦେବଙ୍କୁ ରକ୍ଷା କରିବେ। ଯୁଦ୍ଧାବି ନିବେଶାତ୍ ପାର୍ଶ୍ୱତ ପୃଷ୍ଠତ ଅପଶ୍ୟନ୍ତମ ତଥା ଅନ୍ୟ ନ ବହିର ବିହନ୍ୟା ତଥା କୁର୍ବନ୍ ଇତ୍ୟର୍ଥ। ଯେତେବେଳେ ଯୁଦ୍ଧ କରୁଛନ୍ତି ସିଏ କ୍ଷତ୍ରିୟ ଲୋକ ଆବେଶର କାଳେ ରହିଯାଇଥିବେ, ତାଙ୍କ ପଛରୁ କିମ୍ବା ପାର୍ଶ୍ୱରୁ କେହି ସୈନ୍ୟମାନେ ଆକ୍ରମଣ କରିକି ପିତାମ ଭୀଷ୍ମଙ୍କୁ ନିହତ କରିପାରନ୍ତି, ସେଥିପାଇଁ ତୁମେମାନେ ସମସ୍ତେ ସଜାଗ ରହିବ। କିଏ କହୁଛନ୍ତି? ଦୁର୍ଯ୍ୟୋଧନ କହୁଛନ୍ତି। ଆଚ୍ଛା, ପ୍ରକୃତରେ ତାଙ୍କର କଥା କ'ଣ? ତାଙ୍କର କହିବାର ଭାଷ୍ୟ ଯାହା ପ୍ରବଦ ଲେଖିଲେ ନା, ଶ୍ରୀବଳଦେବୀ ଦେଶଙ୍କ ଟୀକା ବହୁତ ସୁନ୍ଦର ଟୀକା, ପ୍ରବଦ ତାତ୍ପର୍ଯ୍ୟ ରଚନା କରିଛନ୍ତି। ମୁଁ ଜାଣିଛି ସ୍ନେହ ଆପଣଙ୍କର ଅଛି ପାଣ୍ଡବମାନଙ୍କ ପ୍ରତି, କିନ୍ତୁ ଆପଣ ମୋ ପାଇଁ ଯୁଦ୍ଧ କରିବେ, ବିଜୟ ମୋତେ ଦେବେ। କେମିତି? ତାର ଉଦାହରଣ ଦେଉଛନ୍ତି, ଯେଭଳି ଦ୍ରୌପଦୀଙ୍କର ବସ୍ତ୍ର ହରଣ ବେଳେ ଆପଣ ଦୁଇଜଣ ଥିଲେ, କିଏ ଥିଲେ? ଦ୍ରୋଣାଚାର୍ଯ୍ୟ ଥିଲେ, ଭୀଷ୍ମ ଥିଲେ, ଆପଣ ଦୁଇଜଣ ଥିଲେ, କିନ୍ତୁ ଦ୍ରୌପଦୀ ଅସହାୟ ଭାବରେ ଯାହା ପ୍ରଶ୍ନ ପଚାରିଥିଲେ ଆପଣମାନେ କେହି ବି ମୁଖ ଖୋଲିନଥିଲେ, ସେଠି ଯେମିତି ଚୁପଚାପ ରହିଥିଲେ, ମୋ ପକ୍ଷ ପାତି ହେଇଥିଲେ, ଆପଣଙ୍କୁ ସେଭଳି ବର୍ତ୍ତମାନ ରହିବାକୁ ପଡ଼ିବ। ମାନେ ତାର ଭିତର ଶାସନ, ସେ ପୁରା ଶାସନ କରିବା ଭଳି କଥା କହୁଛି ପ୍ରଭୁପଦ ଯେଉଁ ଲେଖିଛନ୍ତି, ସେ ତାର ତାତ୍ପର୍ଯ୍ୟଟା ବଳଦେବ ବିଧାଭୂଷଣଙ୍କର ଟିକାର ତାତ୍ପର୍ଯ୍ୟ ସେଟା, ତାଙ୍କର ମନୋଭାବଟା ହଉଛି ଏହା, ଅୟମ ଆଶୟ, ଏଇ ହଉଛି ମନୋଭାବ। କଣ? ଭୀଷ୍ମ ଅସ୍ମାକମ୍ ପିତାମହ ଭବାଂସ୍ତୁ ଗୁରୁ, ଭୀଷ୍ମ ହଉଛନ୍ତି ମୋର ପିତାମହ, ଦୁଇ ଜଣଙ୍କୁ ଆଙ୍ଗୁଳି ଦେଖି କହୁଛନ୍ତି, ଭୀଷ୍ମ ଅସ୍ମତ୍ ପିତାମହ, ଭୀଷ୍ମ ହଉଛନ୍ତି ମୋର ପିତାମହ, ଭବାଂସ୍ତୁ ଗୁରୁ, ଆପଣ ହଉଛନ୍ତି ଗୁରୁ। କାରଣ ଦୁଇ ଜଣଙ୍କୁ ଆଗେ କହିଲେ କି ନାହିଁ, ପୂର୍ବରୁ ଦ୍ରୋଣାଚାର୍ଯ୍ୟଙ୍କୁ କହିଦେଲେ, ବର୍ତ୍ତମାନ ପିତାମହ ଭୀଷ୍ମଙ୍କୁ କହିଲେ, ତାଙ୍କର ବର୍ତ୍ତମାନ ଲାଷ୍ଟ କନକ୍ଲୁଜନ ଦୁଇ ଜଣଙ୍କୁ ନେଇକି ସେ ଜାଣୁଛନ୍ତି ଏଇ ଦୁଇ ଜଣ ହଉଛନ୍ତି ପାଣ୍ଡବ ପକ୍ଷପାତୀ, କିନ୍ତୁ ଅଛନ୍ତି ମୋ ପକ୍ଷରେ। ଏମାନଙ୍କୁ ବର୍ତ୍ତମାନ ମୋ ପକ୍ଷକୁ ଆଣିବାକୁ ହେଲେ ବହୁତ ଟ୍ରିକ୍ରେ କଥାବାର୍ତ୍ତା କରିକି ଶେଷକୁ ଗୋଟେ ଉଦାହରଣ ଦେଉଛନ୍ତି, ତୋ ଦୁଇ ଜଣ ଯୁବାମ ଅସ୍ମତ୍ ଏକାନ୍ତ ହିତେଷିଣ, ଦିଦି ତୁ ମୁଁ ଜାଣିବାର ଆପଣ ଦି ଜଣ ଯାକ ମୋର ଭାରି ହିତେଷୀ, ଦୁର୍ଯ୍ୟୋଧନ କହୁଛନ୍ତି। ଯାବତ୍ ସଦସ୍ୟ ମଦ ଅନ୍ୟାୟ ବିଦନ୍ତ ଅପି, ଯେତେବେଳେ ସଭା ଭିତରେ ମୋର ଅନ୍ୟାୟକୁ ଆପଣମାନେ ଜାଣି ମଧ୍ୟ ଦି ଜଣ ଜାଣିଛନ୍ତି, ଦ୍ରୌପଦ୍ୟା ନ୍ୟାୟ ପୃଷ୍ଠରୁ ପୁଚତ, ଦ୍ରୌପଦୀ ଯେତେବେଳେ ନ୍ୟାୟ ମାଗୁଥିଲେ ବୋଚତ ଉପଚତ, ମୟା ତୁ ପାଣ୍ଡବେଶୁ ପ୍ରତିତ ସ୍ନେହଭାସମ ତ୍ୟାଜୟତୁମ ତଥା ନିର୍ବେଦିତମ ଇତି। ଦ୍ରୌପଦୀ ଯେତେବେଳେ ତାଙ୍କୁ ପୁରା ବାନ୍ଧି ଦଉଛି କଥାରେ, କୂଟନୀତି ଲୋକ ତ ବହୁତ ବୁଦ୍ଧିଆ, ଆପଣ ଦୁଇ ଜଣ ମୋର ହିତେଷୀ, କାରଣ ମୁଁ ଭଲ ଭାବରେ ଜାଣେ ଦ୍ରୌପଦୀର ବସ୍ତ୍ର ଗ୍ରହଣ ବେଳେ ଦ୍ରୌପଦୀ ଯେତେବେଳେ ଆପଣଙ୍କୁ ପ୍ରଶ୍ନ କରୁଥିଲେ ଆପଣମାନେ ପୁରା ଚୁପଚାପ ରହିଥିଲେ, କିଛି ବି ଉତ୍ତର ଦେଇନଥିଲେ। ଏଥିରୁ ପୁରା ପ୍ରତୀୟମାନ ହଉଥିଲା ଦ୍ରୌପଦୀଙ୍କ ସରି ପାଣ୍ଡବମାନଙ୍କ ପ୍ରତି ଆପଣଙ୍କର ସ୍ନେହ ଭାଷ ବି ନାହିଁ। ମୁଁ ସେଇଠୁ ଜାଣିଥିଲି ଯେ ଆପଣ ମୋତେ ବହୁତ ଭଲ ପାଉଛନ୍ତି, ପାଣ୍ଡବମାନଙ୍କୁ ଭଲ ପାଉନାହାନ୍ତି। ତେଣୁ ବର୍ତ୍ତମାନ ସେଇ ସମୟ ଆସିଛି, ଆପଣ ସେଇଭଳି ବର୍ତ୍ତମାନ ସ୍ନେହ ଦେଖିବାକୁ ପଡ଼ିବ, ମୋତେ ହିଁ ଭଲ ପାଇବାକୁ ପଡ଼ିବ। ଇଏ ଦୁର୍ଯ୍ୟୋଧନର ଅନ୍ତରର କଥା କହିଲା ପରେ ଆରମ୍ଭ ହବ, ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହବ। ଗୀତା ଆରମ୍ଭ ହେବା ପୂର୍ବରୁ ଇ ଲାଷ୍ଟ ଶ୍ଳୋକ, ଇଏ ହେଲା ପିତାମ ଭୀଷ୍ମଙ୍କର ମହାନତା। ସୂକ୍ଷ୍ମ ବୁଦ୍ଧି ଯୋଗୁଁ ଅଛନ୍ତି ପିତାମ ଭୀଷ୍ମ ବୁଝିଦେଲେ, ଇଏ ଦେଖ ଆମକୁ ଛୋଟ ପିଲା ଭଳିଆ ଖେଳୁଛି, ଇଏ ଆମକୁ ଭାବୁଛି ଆମେ ବୋକା। ସେ ମହାଜନ ନା ଜାଣିଦେଲେ ଛୋଟ ପିଲା ଭଳିଆ ଆମକୁ କଥାବସା କରୁଛି, ଠିକ ଅଛି। କାରଣ ମହାଜନ ମାନେ କ'ଣ, ତାଙ୍କର କୃପା ଅଛି ବଞ୍ଚନା ଅଛି। ତୁମେ ଯେମିତିକା ତୁମେ କୃପା ଚାହିଁବ କୃପା ମିଳିବ, ବଞ୍ଚନା ଚାହିଁବ ବଞ୍ଚନା ମିଳିବ। ତା ବଞ୍ଚନା ଦେବା ପାଇଁ ତସ୍ୟ ସଂଜୟନମ ହର୍ଷମ କୁରୁ ବୃଦ୍ଧ ପିତାମହ ସିଂହନାଦମ ବିନଦ୍ୟୋଚ୍ଚୈ ଶଙ୍ଖୋଦଧ୍ର ପ୍ରତାପବାନ। ତତ୍ପରେ ଅତି ପ୍ରତାପଶାଳୀ କୁରୁବଂଶଜ ପିତାମହ ଓ ଯୋଦ୍ଧାମାନଙ୍କର ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ଆନନ୍ଦ ଦେବା ନିମିତ୍ତ ସିଂହ ଗର୍ଜନ ସଦୃଶ ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ। ଶଙ୍ଖ କାହିଁକି ବଜେଇଲେ, ତ ବଳଦେବ ଦେବସେନ ବହୁତ ସୁନ୍ଦର ଟୀକା ତାପରେ ରଚନା କରିଛନ୍ତି। ଇଏ ଜଣାପଡ଼ୁଛି ଯେ ଦୁର୍ଯ୍ୟୋଧନଙ୍କୁ ଖୁସି କରିବା ପାଇଁ ବଜେଇଲେ, ଦୁଇଟା ଏଠି କୃପା ବଞ୍ଚନା ଦୁଇଟା ଦଉଛନ୍ତି, ବଞ୍ଚନା ଦୁର୍ଯ୍ୟୋଧନ ବଞ୍ଚନା ପାଉଛି କୃପା ପାଉନି। ସୂକ୍ଷ୍ମ ବୁଦ୍ଧିନ ତାଙ୍କର କାହିଁକି ଶଙ୍ଖ ବଜେଇଲେ, ବଳଦେବୀ ଦାସନ କହିବେ ଠିକ ଅଛି ତୁମେ ଭାବୁଛ ମୁଁ ତୁମକୁ ସାହାଯ୍ୟ କରିବି କରିବି, କିନ୍ତୁ ସବୁ ହେଉଛି ଦୈବର ଅଧୀନ, ସେଥିପାଇଁ ଶଙ୍ଖ ବଜେଇଦେବେ। ଇଏ ବୁଝିବ ଯେ ଦେଖ ମୁଁ ଯାହା କହିଲି ପିତାମ ଭୀଷ୍ମ ମୋ କଥାକୁ ପୁରା ମାନୁଛନ୍ତି ବା ମୋର ଅନୁଗତରେ ଅଛନ୍ତି ବା ମୋତେ ସପକ୍ଷ କରୁଛନ୍ତି, ଏହା ଭାବିକି ଦୁର୍ଯ୍ୟୋଧନ ଖୁସି ହେଇଯିବେ। ତାପରେ ସମସ୍ତେ ଶଙ୍ଖ ବଜେଇବେ, ଆରମ୍ଭ ହବ ଅର୍ଜୁନଙ୍କର ବିଷାଦ ଗୀତା ଆସିବେ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାଣ।